ଯାଜ୍ଞିକ ବ୍ରାହ୍ମଣ ମାନେ ଯେଉଁଠି ଯଜ୍ଞ କରିଥିଲେ ତାର ପରେ ସେ ସ୍ଥାନ ପଡିବ। ଯମୁନାର ଦିଗ ପ୍ରବାହିତ ପରିବର୍ତ୍ତିତ ହୋଇଛନ୍ତି, ସେଠି ସେତେବେଳେ ହ୍ରଦ ଥିଲେ ତାକୁ ବ୍ରହ୍ମ ହ୍ରଦ ବୋଲି କହୁଛନ୍ତି। ନଦୀ ବା ସମୁଦ୍ରର ଜଳ ଅଧିକ ହେଲେ ସେ ଜଳ ଆସିକି ଯେଉଁଠି ସ୍ଥାନ ହେଇକି ବା କଣ ସଞ୍ଚିତ ହେଇକି ରୁହନ୍ତି ତାକୁ ହ୍ରଦ ବୋଲି କୁହାଯାଏ। ପ୍ରାୟ ନହେଲେ ହ୍ରଦ ଗୁଡ଼ିକ ଆମର କଣ ପାହାଡ ବଡ ବଡ ପାହାଡ଼ ଏରିଆରେ ଜଳ ଗୁଡ଼ିକ ଯେଉଁଠି ଏକତ୍ରିତ ହେଇକି ସବୁ ରୁହନ୍ତି। ତେଣୁ ଏଇ ଯେମିତି ଆମର ଏଠି ଚିଲିକା ହ୍ରଦ ଅଛନ୍ତି, ଅଂଶୁପା ହ୍ରଦ ସେଠି ଅଛନ୍ତି ଓଡ଼ିଶାରେ, ସେଭଳି ଯମୁନା ଅକ୍ରୁର ଯେଉଁଠି ବ୍ରହ୍ମ ରୂପ ଦର୍ଶନ କରିଥିଲେ। ଆଚ୍ଛା, ଅକ୍ରୁର ବ୍ରହ୍ମ ରୂପ କଣ ଦର୍ଶନ କରିଥିଲେ ଭାଗବତ ହିସାବରେ? ଅକ୍ରୁ ତ ଜଳ ଭିତରେ ପ୍ରବେଶ କରିକି କୃଷ୍ଣଙ୍କୁ ଦେଖିଥିଲେ, ଜଳ ବାହାରେ କୃଷ୍ଣଙ୍କୁ ଦେଖିଥିଲେ। ତେଣୁ ଏଠି ବ୍ରହ୍ମ ଶବ୍ଦଟା କଣ କୁହାଯିବ? ସାଧାରଣ ଲୋକମାନଙ୍କର ଜ୍ଞାନ ଆସିବନି। ବ୍ରହ୍ମ ଶବ୍ଦକୁ ସୁଖଦେବକୁ ସ୍ୱୟଂ କହୁଛନ୍ତି, ସେଠି କୃଷ୍ଣ ଅର୍ଥରେ କହୁଛନ୍ତି। ତେ ତୁ ବ୍ରହ୍ମ ହୃଦମ ନିତ୍ୟ ମଗ୍ନା କୃଷ୍ଣେନ ଚ ଦୃତଃ। କୃଷ୍ଣ ସେମାନଙ୍କୁ ସମସ୍ତଙ୍କୁ ନେଇଗଲେ, ଆସ ବ୍ରହ୍ମ ହୃଦକୁ ଯିବା। ସେମାନଙ୍କର ଇଚ୍ଛା କଣ ଥିଲା? ଯେ ଗୁଣାତୀତ ବା ମାୟା ମୁକ୍ତ ନିର୍ଗୁଣ ବ୍ରହ୍ମକୁ ଦର୍ଶନ କରିବା, ଏତିକି ତ, ମୁକ୍ତି ପ୍ରାପ୍ତ ହବା। ତାକୁ ଡାକି ନେଇଗଲେ, ଆସ ହ୍ରଦରେ ତୁମେ ସ୍ନାନ କରିବ, ତୁମେ ଏଇଠି ବ୍ରହ୍ମ ଦେଖିବ। ସେମାନେ କେତେ ସରଳ ପ୍ରଜ ଶୁଣି ଚାଲିଲେ। ଭକ୍ତି ଯୁଗରେ ବହୁତ ବହୁତ ଦର୍ଶନ ରହିଛି, ବହୁତ ବହୁତ ଯେତେ ଦର୍ଶନ ତୁମେ ଯେତେ କ'ଣ କୁହାଯିବ ଶ୍ରଦ୍ଧା କରିବ, ଯେତେ ଅନୁଭବ କରିବ, ଇଏ ବହୁତ ବଡ଼ ବଡ଼ ପାଠ। ତୁମେ ଚିନ୍ତା କରି ଦେଖ, ଜଗତର କେତେ ଜ୍ଞାନ, କେତେ କୌଶଳ, କେତେ ବୁଦ୍ଧି, କେତେ ଜୀବ ଅଛନ୍ତି, ସମସ୍ତଙ୍କର ବଞ୍ଚିବାର ଶୈଳୀ କେତେ, କେତେ ପ୍ରକାର ରୂପ, କେତେ ପ୍ରକାର ଗୁଣ ସବୁ ସୃଷ୍ଟି ହେଇଛନ୍ତି ଜଣଙ୍କ ପାଖରୁ, ସେ ହେଉଛନ୍ତି କୃଷ୍ଣ। ତୁମେ ତାଙ୍କୁ ପ୍ରାପ୍ତ ହବ, ତାଙ୍କ ପାଖରେ ରହିବ, ଏଇଟା ଖାଲି ବିଚାର କର। ଗୋଟେ ଗୋଟେ ମଣିଷର କେତେ ପ୍ରକାର ବୁଦ୍ଧି ରହିଲାଣି, କେତେ ଜ୍ଞାନ, କେତେ କଣ ରହିଛନ୍ତି ଜଗତର, କେତେ ପ୍ରକାର ଜୀବ, କେତେ ପ୍ରକାର ରସ, କେତେ ପ୍ରକାର ରୂପ, ଗନ୍ଧ, ଶବ୍ଦ, ସବୁର ଭାବ, ସବୁର ଉଦ୍ଭବ ସ୍ଥାନ ହେଉଛନ୍ତି କୃଷ୍ଣ। ସେଥିପାଇଁ ସେ କହିଥିଲେ, ଅହଂ ସର୍ବସ୍ୟ ପ୍ରଭୋ ମତ ସର୍ବମ ପ୍ରବଦ୍ୟତେ। ମୁଁ ସୃଷ୍ଟି କରିଦେଲା ପରେ ଯେ ସମସ୍ତେ ସ୍ୱତନ୍ତ୍ର ହେଇକି ରହିଛନ୍ତି, ନାଇଁ ନାଇଁ, କୌଣସି ଭକ୍ତ ବି ସ୍ୱତନ୍ତ୍ର ନୁହେଁ, କି ଜୀବ ବି ସ୍ୱତନ୍ତ୍ର ନୁହେଁ, ବ୍ରହ୍ମା ବି ସ୍ୱତନ୍ତ୍ର ନୁହେଁ, ବୃକ୍ଷ, ତରୁ, ଲତା, ପଶୁ, ପକ୍ଷୀ, କେହି ବି ମତ ସର୍ବମ ପ୍ରବଦ୍ୟତେ। ସମସ୍ତେ ଭଗବାନ ପାଖରେ ଆଶ୍ରିତ ହେଇକି ରହିଛନ୍ତି, ଭଗବାନଙ୍କୁ ଛାଡ଼ିକି ବା ଭଗବାନଙ୍କ ଠାରୁ, କୃଷ୍ଣଙ୍କ ଠାରୁ ସ୍ୱତନ୍ତ୍ର ପୃଥକ ସତ୍ତା ତାଙ୍କର କିଛି ନାହିଁ। ଏ ସ୍ୱତନ୍ତ୍ର ଶବ୍ଦଟା ଯୋଉ ଲାଗିଛି, ଭକ୍ତର ତାର ସ୍ୱତନ୍ତ୍ରତା କିଛି ବି ନାହିଁ। ସେ ଯେଉଁଟାକୁ ସ୍ୱତନ୍ତ୍ରତା ଭାବେ, ସେଟା ତା ମାୟା ତାକୁ ଧରି ସାରିଲାଣି, ସେ ସେଟାକୁ ସ୍ୱତନ୍ତ୍ର ବୋଲି ଭାବୁଛି। ମୁଁ ଏଟା କରୁଛି, ମୋର କେହି କିଛି କରିପାରିବି, ମୁଁ ଏମିତି କରିବି, ତୁମକୁ ସେଟା ମାୟା ଧରିଦେଇ ତୁମେ ଭାବୁଛ ମୁଁ ସ୍ୱତନ୍ତ୍ର ରହିଛି। ଜୀବ କେବେ ସ୍ୱତନ୍ତ୍ର ନୁହେଁ, କେମିତି ସ୍ୱତନ୍ତ୍ର ହେବେ? ତୁମର ଗୁଣ ରହିଛି, ତୁମେ ସ୍ୱତନ୍ତ୍ର କେମିତି ହବ? କେହିନି, ସମସ୍ତେ ବର୍ତ୍ତମାନ ସର୍ବମ ପ୍ରବଦ୍ୟତେ ବୁଦ୍ଧିଟା ମତ ସ୍ମୃତି ଜ୍ଞାନ ଅପହରଣ ଭଗବାନ ଯେତେବେଳେ କହିଛନ୍ତି, ତୁମକୁ ଯୋଉ ବୁଦ୍ଧିଟା ଆସୁଛି ସେଟା କିଏ ଦଉଛନ୍ତି? କୃଷ୍ଣ ଦଉଛନ୍ତି। କାହିଁକି କୃଷ୍ଣ ସେଠି ବୁଦ୍ଧି ଦଉଛନ୍ତି ତୁମକୁ? ତୁମର ହୃଦଗତ ଭାବଟା, ସେ ପରମାତ୍ମା ତମ ହୃଦୟ ଭିତରେ ସେଟା ଅଛନ୍ତି, ଏଇଟା ଚାହୁଁଛି ତୁମକୁ ସେଭଳିଆ ବୁଦ୍ଧି ଆସିବ। କିନ୍ତୁ ମଣିଷ କଣ ଭାବୁଛି? ମୁଁ ହଉଛି ସ୍ୱତନ୍ତ୍ର। ଆରେ, ତୋ ସ୍ୱତନ୍ତ୍ର ନୁହେଁ, ତୋର କାମନାଟାକୁ ଜାଣିକି କୃଷ୍ଣ ତତେ ସେଭଳି ବୁଦ୍ଧି ଦଉଛନ୍ତି। ସବୁ କୃଷ୍ଣ ମତ ସର୍ବମ ପ୍ରବଦ୍ୟତେ, ଏ ଶ୍ଳୋକଟି ଇମ୍ପୋର୍ଟାଣ୍ଟ। ଅହଂ ସର୍ବସ୍ୟ ପ୍ରଭୁ, ଏଇଟା ସମସ୍ତେ ଜାଣିଛନ୍ତି, କିନ୍ତୁ ଦ୍ୱିତୀୟ ପାଠ କିଏ ଜାଣନ୍ତିନି। ସମସ୍ତେ ଜାଣିଛନ୍ତି ସବୁ ଭଗବାନ ପାଖରୁ ସୃଷ୍ଟି ହେଇଛି, କିନ୍ତୁ ଦ୍ୱିତୀୟ ପାଠ କିଏ ବୁଝୁନାହାନ୍ତି। ସବୁ ଭଗବାନ ପାଖରୁ ଆସିଲେ ସୁଦ୍ଧା କେହି ଭଗବାନ ଠାରୁ ସ୍ୱତନ୍ତ୍ର ନୁହନ୍ତି, ତାଙ୍କ ଉପରେ ସବୁ ଆଶ୍ରିତ ହେଇକି ରହିଛନ୍ତି। ସେ ଯେତେବେଳେ ଚାହାଁ ଚାହିଁବେ ସବୁ ସେୟା କରିପାରିବେ। କର୍ତ୍ତୁମ ଅକର୍ତ୍ତୁମ ଅନ୍ୟଥା କର୍ତ୍ତୁମ, ତିନିଟା ଜିନିଷ ସେ କରିପାରିବେ। କର୍ତ୍ତୁମ ଯୋଉଟା ସେ ଚାହିଁଲେ କରିପାରିବେ, ଅକର୍ତ୍ତୁମ କରିବା ଜିନିଷକୁ ଚାହିଁବେ କରେଇବେନି, ଅକରିବା ଜିନିଷଟାକୁ କରିଦେଇପାରେ। ଆଉ ଅନର୍ଥା ଅନ୍ୟଥା କର୍ତ୍ତୁମ ଯୋଉଟା ହବା ଜିନିଷକୁ ସେ ଚାହିଁବେ ଅନ୍ୟଥା କରିଦେଇପାରେ। ଜୀବ ଗୋଟେ ବୁଝିପାରିବେନି, କେହି ଗୋଟେ ଭକ୍ତ ବି ବୁଝିପାରିବେନି, ଜୀବ କ'ଣ ବୁଝିବ? ଭକ୍ତ ବି ବୁଝିପାରିବେନି, କାରଣ ମାୟାଟା କେମିତି କାର୍ଯ୍ୟ କରୁଛି, ଗୁଣଟା କେମିତି କାର୍ଯ୍ୟ କରୁଛି, ବୁଦ୍ଧିଟା କେମିତି ଆସୁଛି, ବୁଦ୍ଧିଟା ମୋର ବୁଦ୍ଧି ଆସିଲା, ସେ ବୁଦ୍ଧିଟା କିଏ ଦେଲା? ଗୋଟେ ଭକ୍ତ ବିଚାରିଲେ ମୁଁ ଏଇଟା କରିବି, ସେ ବୁଦ୍ଧିଟା କିଏ ଦେଲା? କୃଷ୍ଣ ଦେଲା। କାହିଁକି ସେ କୃଷ୍ଣ ତୁମକୁ ସେମିତି ବୁଦ୍ଧି ଆଇଡିଆଟା ଦେଲେ? ସେ ତୁମ ହୃଦୟ ଭିତରେ ଅଛନ୍ତି। ଏ ଜୀବ ଏ କାମନାଟାକୁ ବହୁତ କଣ କରୁଛି, ଦୃଢ କରୁଛି, ତାର ଗୋଟେ କାମନାଟା ବହୁତ ଦୃଢ ହେଇଗଲାଣି। ଏମିତି ଭଗବାନ ଯେ ଥରେ ଦୁଇ ଥର ଗୋଟେ ଲୋକ ଚିନ୍ତା କରିଦେଲା ପରେ ଗୋଟେ ଭକ୍ତ ଚିନ୍ତା କରି ତାକୁ ବୁଦ୍ଧି ଦେଉଛନ୍ତି, ନାଇଁ ନାଇଁ, ସେ ସେଇ ଜିନିଷ ଉପରେ ସେ ବହୁତ ମେଡିଟେଟ୍ କରୁଛି, ଭଗବାନ ଦେଖୁଛନ୍ତି ୟାର ଏଥିରେ ଲାଭ ହବ ନାହିଁ, କିନ୍ତୁ ସେ ଜିଦ୍ ସେଟା ଧରିଛି, ତାକୁ ସେଭଳିଆ ଇଣ୍ଟେଲିଜେଣ୍ଟ ଆସିକି ପହଞ୍ଚି, ଛେଳ ବୁଦ୍ଧି ଆସିକି ପହଞ୍ଚି, ସ୍ୱତନ୍ତ୍ରତା କେହି ନୁହନ୍ତି, ବୁଦ୍ଧି ବୁଦ୍ଧି ଦ୍ୱାରା ହିଁ ଭଗବାନ ସମସ୍ତଙ୍କୁ କଣ୍ଟ୍ରୋଲ କରୁଛନ୍ତି, କିନ୍ତୁ ମଣିଷ ଭାବୁଛି ଏଟା ମୋର ବୁଦ୍ଧି, କେହି ସ୍ୱତନ୍ତ୍ର, ମତେ ସର୍ବପ୍ରବର୍ତ୍ତେ। ତାପରେ କହିଲେ ଇତି ମତ୍ୱା ଭଜନ୍ତେ ମାଂ ବୁଦ୍ଧାଭାବ ସମନ୍ୱିତା। ମତେ କେତେ ସୁନ୍ଦର ଗୀତାର ଯୋଉ ଜିନିଷ ରହିଛନ୍ତି ନା, ବହୁତ ବଡ ବଡ ତତ୍ତ୍ୱର ଆଶ୍ରୟ, ସିଏ ବହୁତ ବଡ ବଡ ତତ୍ତ୍ୱର ଆଶ୍ରୟ। ଜ୍ଞାନୀ ଯୋଉ ଭାବୁଛି ମୋର ବହୁତ ଜ୍ଞାନ ଅଛି, ପଣ୍ଡିତ ଭାବୁଛି ମୁଁ ବହୁତ ମୋର ପଣ୍ଡିତ ମିଗିରି ଅଛି, କଥାକାର ଭାବୁଛି ମୁଁ ବହୁତ କଥା କହିପାରୁଛି, ସବଳ ମନେ ରଖିବା ଦରକାର। ତୁମର ହୃଦୟରେ ତୁମେ ଯେଉଁଟାକୁ ମେଡିଟେଟ୍ କରୁଛ, କୃଷ୍ଣ ସେଇଟାକୁ ତୁମକୁ ଦଉଛନ୍ତି। କୃଷ୍ଣକୁ ପାଇବା ପାଇଁ ତୁମେ ଚିନ୍ତା କରୁଛ କି? ତୁମେ କୃଷ୍ଣ ସୁଖ ପାଇଁ ଚିନ୍ତା କରୁଛ କି? ତୁମେ ସେଟା ଚିନ୍ତା କରେ, ତୁମକୁ ସେ ବୁଦ୍ଧି ଆସିବ। ଯଦି ଜଣେ ସବୁବେଳେ ଚିନ୍ତା କରେ ପ୍ରଭୁ ମତେ ଭଲ କୋଉଠି କେମିତି ଆଣିବି, କେମିତି କଣ କଥା କହିବି, କେମିତି କଣ ପଣ୍ଡିତ ହେବି, କଣ ଜ୍ଞାନ କରିବି, କେମିତି ଲୋକମାନଙ୍କୁ ପ୍ରବଚନ ଦେବି, ତୁମେ ସେଇଟା ଚିନ୍ତା କର, କୃଷ୍ଣ ସେଭଳି ତୁମକୁ ଜିନିଷ ଦେଇଦେବେ, ସେଗୁଡ଼ା ତୁମ ଜିନିଷ ଆସି ପହଞ୍ଚିବ, କାହିଁକି ତୁମେ ଚାହୁଁଛ ନା ସେଟା, ଆଉ ତାପରେ ବହୁତ ମେଡିଟେଟ୍ କରୁଛ, ଦେଇଦେବେ। ସେଟା ତୁମର ନୁହେଁ, ସେଟା କାହାର, କୃଷ୍ଣଙ୍କର। ଯିଏ ଯାହା ଭଜନଟା ଏମିତି ହବନି, ଭଗବାନ ଏଇ ଶ୍ଳୋକଟା ଯୋଉ କହିଦେଲେ, ଇତି ମତ୍ୱା ଭଜନ୍ତେ ମାଂ ବୁଦ୍ଧା ଭାବ ସମନ୍ୱିତା। ବୁଦ୍ଧିମାନ ସେଇ ଲୋକ, କେଉଁ ଲୋକ, ଯିଏ ଦିଟା ଜିନିଷକୁ ଜାଣୁଛି, ଅହଂ ସର୍ବସ୍ୟ ପ୍ରଭୁ, ମୋ ପୁତ୍ର ସବୁ ସୃଷ୍ଟି ହେଇଛି, ସବୁ ମୋ ପାଖରେ ସୃଷ୍ଟି ହେଇଛି, ଯିଏ ଜାଣୁଛି, କେବଳ ସବୁ ମୋ ପାଖରେ ସୃଷ୍ଟି ହେଇଛି, ଲୋକ କଣ ବାହାର ଲୋକ ଜାଣନ୍ତିନି, ସବୁ ଭଗବାନ ଭଗବାନ ସୃଷ୍ଟି କରିଛି, ସବୁ ତ ପ୍ରଭୁଙ୍କର। ଆଉ ମତ ସର୍ବମ ପ୍ରବଦ୍ୟତେ, ଦେଖ ଓଡ଼ିଆ ଓଡ଼ିଆ ଗୀତାଣ, ଓଡ଼ିଆ ଗୀତାଣ ଦେଖ କଣ ତାର ଅନୁବାଦ ଗୁରୁଦେବ କରିଥିବେ, ପ୍ରଭୁପାଦଙ୍କର ଅନୁବାଦ, ଇତି ମତ ଭଜନ୍ତେ ମାଂ, ସେକେଣ୍ଡ ଥାର୍ଡ ଷ୍ଟେପରେ ସେ ରହିଲା, ମତମ ସର୍ବ ଇତି ଅହମ୍ ସର୍ବସ୍ୱ ମତ ସର୍ବମ ପ୍ରବଦ, ସବୁ ଜିନିଷ ମୋଠାରେ ଆଶ୍ରୟ, ଏ ଶବ୍ଦ ଲାଗିଥିବ, କୌଣସି ଜିନିଷ ସ୍ୱତନ୍ତ୍ର ପୃଥକ ସତ୍ତା କୌଣସି ଜିନିଷରେ ନାହିଁ, ବା କୌଣସି କୌଣସି ଜୀବର ବି ନାହିଁ, ଜ୍ଞାନ ବୁଦ୍ଧି ବଳ କର୍ମ କୌଣସି ପୃଥକ ସତ୍ତା କାହାର ନାହିଁ, ସମସ୍ତେ ଭଗବାନଙ୍କ ଉପରେ ଆଶ୍ରିତ କରିଛି, ଏଇଟାକୁ ଯିଏ ଜାଣିଦେଲା ସେ ବୁଦ୍ଧିମାନର। ସେଥିପାଇଁ ଲୋକମାନେ ସେଇଟାକୁ କୁହନ୍ତିନି, ଯାହା ହଉଛି ଭଗବାନଙ୍କ ଇଚ୍ଛାରେ ହଉଛି, ଖାଲି ଲୋକ କହି ଦିଅନ୍ତି, ଘୋଷିଲା ପାଠ ଭଳିଆ କହିଦିଅନ୍ତି, ସମସ୍ତେ କହିଦିଅନ୍ତି ଏଟାକୁ ଘୋଷିଲା ପାଠ ଭଳିଆ, କିନ୍ତୁ ଅନୁଭବ କରିପାରିବେ। ହଁ, ଆମେ ସର୍ବସ୍ୱ ପ୍ରମତ, ସମସ୍ତ ଚିତ୍ ଜଗତ ଏବଂ ଭୌତିକ ଜଗତର ଉତ୍ପତ୍ତି ସ୍ଥଳ ମୁଁ। ସର୍ବସ୍ୱ, ଏ ସର୍ବଶବ୍ଦ ଅର୍ଥର ଦିଟା, ଚିତ୍ ଜଗତ ଆଉ ଭୌତିକ ଜଗତ, ଦିଟାର ଉଦ୍ଭବସ୍ଥଳ ମୁଁ। ସମସ୍ତେ ମୋ ଠାରୁ ଉତ୍ପନ୍ନ ହୁଅନ୍ତି, ଯେଉଁ ପଣ୍ଡିତଗଣ ଏହା ଭଲ ଭାବରେ ଜାଣନ୍ତି, ସେମାନେ ଭକ୍ତିଯୋଗ ମାର୍ଗରେ ସେବାରତ ହୁଅନ୍ତି ଏବଂ ପ୍ରେମ ଓ ଶ୍ରଦ୍ଧା ସହିତ ମୋ ଠାରେ ପୂଜା କରନ୍ତି। ଆଚ୍ଛା, ମତ ସର୍ବ ପ୍ରବର୍ତ୍ତତେ ପ୍ରବର୍ତ୍ତତେ ଉତ୍ପନ୍ନ ହୁଏ, ଭଗବାନ ଶ୍ରୀକୃଷ୍ଣ ସମସ୍ତ ଜୀବ ପଙ୍କ୍ତିସ୍ଥଳ ଅଟନ୍ତି ଏବଂ ସେ ସର୍ବକାରଣର କାରଣ ଅଟନ୍ତି, ତେଣୁ ସେ କହିଛନ୍ତି, ଯେଣୁ ସବୁ ମୋ ଠାରୁ ଜାତ, ତେଣୁ ମୁଁ ସମସ୍ତଙ୍କର ମୂଳ କାରଣ ଅଟେ, ସମସ୍ତେ ମୋର ଅଧୀନସ୍ଥ ଅଟନ୍ତି, କେହି ମୋ ଉପରେ ନାହାନ୍ତି, ଶ୍ରୀକୃଷ୍ଣଙ୍କ ବ୍ୟତୀତ ଅନ୍ୟ କେହି ପରମ ଅଧ୍ୟକ୍ଷ ନୁହନ୍ତି। ଯେଉଁ ବ୍ୟକ୍ତି ଏହି ଉପଯୁକ୍ତ ଗୁରୁଙ୍କ ଠାରୁ ଓ ବୈଦିକ ସାହିତ୍ୟରୁ ଏହି ପ୍ରକାର ଶ୍ରୀକୃଷ୍ଣଙ୍କୁ ଜାଣିପାରେ, ତାର ସମସ୍ତ ଶକ୍ତି କୃଷ୍ଣ ଚେତନାରେ ବିନିଯୋଗ କରେ, ସେ ଏକ ପ୍ରକାର ଏକ ପ୍ରକୃତ ବିଦ୍ୱାନ ବା ପଣ୍ଡିତ। ଏଠି ଯୋଉ କହିଲେ ନା, ସମସ୍ତେ ମୋର ଅଧୀନସ୍ଥ ଅଟନ୍ତି, କେହି ମୋର ଉପରେ ନାହାନ୍ତି, ଅସମର୍ଦ୍ଧ ତତ୍ତ୍ୱ ଯୋଉଟା, କେବଳ ଯେ ଆମେ ବହୁତ ଜିନିଷ ତିଆରି କରିଦେଇପାରିବା, କିନ୍ତୁ ସେଟା ଆମର କଣ୍ଟ୍ରୋଲରେ ନାହିଁ। ଭଗବାନ ଆଉ ଜୀବ ଭିତରେ କଣ ପାର୍ଥକ୍ୟ? ବ୍ରହ୍ମା ପର୍ଯ୍ୟନ୍ତ, ଏଗୁଡ଼େ ସାଧାରଣ ଜୀବ କତରୁ ପୁରା ବ୍ରହ୍ମା ପର୍ଯ୍ୟନ୍ତ ବହୁତ ଜିନିଷ ତୁମେ ସୃଷ୍ଟି କରିଦେଇପାରିବ, କିନ୍ତୁ ତା ଉପରେ ତୁମର କଣ୍ଟ୍ରୋଲ ନାହିଁ। ଯେମିତି ଗୋଟେ ବିବାହ ହେଇଯିବ, ବିବାହ ହେଲା ପରେ ତୁମର ପିଲା ଛୁଆ ହେଇଯିବ, ତାପରେ ତାଙ୍କର ସୁଖ ଦୁଃଖ ତାଙ୍କର ଭଲ ମନ୍ଦ ତୁମର କଣ୍ଟ୍ରୋଲରେ ନାହିଁ। କୌଣସି ଜିନିଷ ଜୀବ କରିଦେଇପାରିବ କିଛି, ଭଗବାନ ଆଉ ଜୀବ ଭିତରେ ଏତିକି ପାର୍ଥକ୍ୟ, ସେ କରୁଛି କାହା ଶକ୍ତିରେ? ଭଗବାନ ଶକ୍ତିରେ, କିନ୍ତୁ ଜୀବ ଯୋଉ କାର୍ଯ୍ୟଟା କରିବ ତା ଉପରେ ତାର କଣ୍ଟ୍ରୋଲ ନାହିଁ, ସେ କରିବ କହିପାରିବନି କିଛି। କୌଣସି ଜିନିଷ ଯେମିତି କଣ ଲେଖୁଛନ୍ତି କଣ, ସେ ଯୋଉ ଜିନିଷ ଉପରେ 100% ଗ୍ୟାରେଣ୍ଟି, ଏଇଟା ଏଇ ଜିନିଷରେ 100% ଗ୍ୟାରେଣ୍ଟି ଅଛି, ନାଇଁ 100% ଗ୍ୟାରେଣ୍ଟି କେମିତି, କିଛି ନାହିଁ, ଏଠି 0% ବି ଗ୍ୟାରେଣ୍ଟି ନାହିଁ। ଲୋକ 100% ଗ୍ୟାରେଣ୍ଟି। ଆରେ 100% ଗ୍ୟାରେଣ୍ଟି କ'ଣ? ସେଇଟା ନଷ୍ଟ ହେଇଗଲେ ପୁଣି ତୁମେ ତାପରେ ଫେରେଇବ। ସେ ବସ୍ତୁର ଗ୍ୟାରେଣ୍ଟିଟା କ'ଣ ରହିଲା? ତୁମେ ଯେଉଁଟା ଲେଖୁନାଇ 100% ଗ୍ୟାରେଣ୍ଟି, ସେଇଟା ନଷ୍ଟ ହେବ ନାହିଁ? କେଉଁ ଜିନିଷଟା 100% ଗ୍ୟାରେଣ୍ଟି ମୋତେ କହିଲ? ବାବୁ ଲୋକ କହିଲେ ତୁମେ କିଣିଛ ନା ନାହିଁ ଜିନିଷ? ହଁ, କେଉଁଟା 100% ଗ୍ୟାରେଣ୍ଟି? ତୁମ ରଡ଼ କେଉଁଟା କୁହ, ରଡ଼ କେତେ ବର୍ଷ ରହିବ? ରଡ଼ର ତୁମେ କ'ଣ ଆଉ ଡିଲର ହେଇଛ? ରଡ଼ର ଲାଇଫ୍ ସ୍ପାନ୍ଟା କେତେ କହୁନା ମୋତେ? ଟାଟା ରଡ଼ ହଉ, ସେ ସେଲ୍ ରଡ଼, ସେଲ୍ କ'ଣ କହୁଛନ୍ତି, ଟାଟାର ସେଲ୍ କି ସେ କ'ଣ, ଏଇଟା କେତେ ପ୍ରକାର ବାହାରିଲାଣି? ରଡ଼ର କେତେ କେତେ ଦିନ ଆୟୁଷ? କିନ୍ତୁ ଲେଖା ହେଇଥିବ 100% ଗ୍ୟାରେଣ୍ଟି, ଆରେ ଏଇଟା 100 ବର୍ଷ। ତା ଭିତରେ ଏୟାର ନେଇଗଲେ ସେ ଫାଟିଯିବ। ସିମେଣ୍ଟ ଏବେ ଯେଉଁ ସିମେଣ୍ଟ ଆସୁଛି ସେଟା 100 ବର୍ଷ। ଆଉ 100% ଗ୍ୟାରେଣ୍ଟି କ'ଣ? 100% ଗ୍ୟାରେଣ୍ଟି ବ୍ରହ୍ମା ସୃଷ୍ଟି କରିକି ସେ ଜାଣିଛନ୍ତି, ଏ ସୃଷ୍ଟିର ବି 100% ଗ୍ୟାରେଣ୍ଟି ରହିବ, ଏଇଟା ବି ପ୍ରଳୟ ହବ। ତୁମେ କ'ଣ କହିବ ଲୋକ କୁହନ୍ତୁ, ମୁଁ 100% ଗ୍ୟାରେଣ୍ଟି ଦେବ ତୁମେ ନେଇଯା। କିନ୍ତୁ ଗ୍ୟାରେଣ୍ଟି ଗୋଟେ କ'ଣ ଅଛି? କିଛି ଗ୍ୟାରେଣ୍ଟି ନାହିଁ, କାରଣ ସେ ବସ୍ତୁ ନଷ୍ଟ ବସ୍ତୁ ନା। ଜୀବ ସୃଷ୍ଟି କରିପାରିବ, ତାର ନିଜର ସ୍ଥାୟିତ୍ୱ ନାହିଁ, ତାର ତ ନିଜ ସ୍ଥିତି ଠିକ ନାହିଁ, ଆଉ ସିଏ କ'ଣ ଗୋଟେ ତା ହାତରେ କିଛି ନାହିଁ। କିନ୍ତୁ ଭଗବାନଙ୍କର ସୃଷ୍ଟି କଲା ପରେ ସବୁ ତାଙ୍କ କଣ୍ଟ୍ରୋଲରେ ରହିଛି, ଏତେ ସେ ଭଗବାନ। ଏଇଟାକୁ ଯିଏ ଜାଣେ ସେ ଭଜନ କରିପାରିବ, ଭଗବାନଙ୍କୁ ଯେଉଁ ଜାଣେ ଇତି ମତ ଭଜନ ଦେବା। ସବୁ ଭଗବାନଙ୍କ ଉପରେ ଆଶ୍ରିତ ହେଇଛନ୍ତି, କେହି ଭଗବାନଙ୍କ ସ୍ୱତନ୍ତ୍ର ନୁହନ୍ତି, ଆଉ ଭଗବାନ ସବୁକିଛି ଭଗବାନଙ୍କ କଣ୍ଟ୍ରୋଲରେ ଅଛନ୍ତି। ସେଥିପାଇଁ ବାରମ୍ବାର ବାରମ୍ବାର ଗୀତାରେ କେତେଟା ଜିନିଷ, କେତେଟା ପଦକୁ ସେ ଲଗେଇଛନ୍ତି ଯୋଉଟାକି ଭକ୍ତମାନେ କେବେ ବି ଧରିପାରିବେନି। ନତେ ବିଦୁ ବାରମ୍ବାର ଲଗେଇଛନ୍ତି, ଅହଂ ଆଦି ଦେବାନ ମହର୍ଷିଣାମ ଚ ସର୍ବ, ସେ ଶ୍ଳୋକର ଆରମ୍ଭରେ ଲଗେଇଛନ୍ତି। ମୋତେ କେହି ଦେବର୍ଷି କେହି ମୋତେ ଜାଣନ୍ତିନି, ଅହଂ ଆଦି ଦେବାନ ମହର୍ଷିଣାମ ଚ ସର୍ବଚ। ସେ କ'ଣ ଶ୍ଳୋକ ଏ ଶ୍ଳୋକକୁ ମନେ ରଖେନା, ମୁଖ୍ୟ ଶ୍ଳୋକ ଏସବୁ, ଅହଂ ଆଦି ଦେବାନ ମହର୍ଷିଣାମ ଚ ସର୍ବତା ନତେ ବିଦୁ ସୁରଗଣା, ଏ ଶ୍ଳୋକର ଆରମ୍ଭ। କ'ଣ ତୁମେ ଗୀତା ଗୀତା ପଢ଼ିନ ତୁମେ? ଏଗୁଡ଼ା କ'ଣ ମଣିଷ ହବ ତୁମେ? ଗୀତା ଗୁଡ଼ା ପଢ଼ୁନ ତୁମେ? ଏଇଟା ସବୁ ମୁଖ୍ୟ ଶ୍ଳୋକ, ଆପଣ ପଣ୍ଡିତ ଭଳିଆ ସବୁ ଲେଖି ପକଉଛୁ କ'ଣ ଗୋଟେ ଖାତା ଗୁଡ଼ାକରେ? ଗୀତାର ଏଇ ଶ୍ଳୋକ ଗୁଡ଼ା ଜାଣିନ ତ? ଏଇଟା ତ ମୁଖ୍ୟ ଶ୍ଳୋକ ଗୁଡ଼ା, ଏଇଟା ତ ତୁମେ ପଢ଼ିନ? ଏଇଟା ଏଇଟା ଫାଷ୍ଟ ଶ୍ଳୋକ ଗୁଡ଼ାକ, ତୁମେ ତ ଏଗୁଡ଼ା ନ ଜାଣିବା କ'ଣ ଖାତା ପତ୍ର ଲେଖିକି କ'ଣ ଲେଖି ପକଉଛୁ ସବୁ? ପ୍ରଭୁ 108 ଶ୍ଳୋକ ମୁଖ୍ୟ ଶ୍ଳୋକ ଲେଖିଛନ୍ତି, ସେଗୁଡ଼ାକ ତୁମେ ନିହାତି ଦରକାର ଜାଣିବା ଦରକାର, ଯିଏ ପଢ଼ିବା ପାଇଁ ଯାର ଇଚ୍ଛା। ତୁମେ ଗୀତାର ଶ୍ଳୋକ ବୁଝିପାରୁନ, ତୁମେ ତୁମେ ଆଉ ଉପରୁ କ'ଣ ଟପିକ ବୁଝିବ? ନତେ ବିଦୁ ସୁରଗଣା, ଦେଖ ସେ ଶ୍ଳୋକ, ନତେ ବିଦୁ ସୁରଗଣା ମହର୍ଷଣ ମହର୍ଷ ନତେ ବିଦୁ ସୁରଗଣା ପ୍ରଭବନ୍ନ ମହର୍ଷୟା ଅହମ ଆଦି ଦେବାନାମ ମହର୍ଷିଣାମ ଚ ସର୍ବଚ। କେତେ ବଡ କଥା ଭଗବାନ କହୁଛନ୍ତି, ଆଜି ଏଇଟା ତୁମେ ନଜାଣ, ତୁମେ ଭଜନଟା କ'ଣଟା କରିଛୁ? ଭଜନଟା ଖାଲି ଗୋଟେ ଘରର ଘର ଖେଳ କଥା ନା, ଛୋଟ ପିଲା କଥା ହେଇଛି ନା, ଗୀତାଟା ହେଇଛି ଖାଲି ପଢିକି ଆମେ ଅନ୍ୟ ଲୋକ କହିବା? ସେଟା କେତେ ଗୁରୁତ୍ୱ ଜିନିଷଟା ଭଗବାନ କହୁଛନ୍ତି, ଆମ ଜୀବନର କୌଣସି ଗ୍ୟାରେଣ୍ଟି ନାହିଁ। ଭଗବାନ ସୃଷ୍ଟି କରିଛନ୍ତି, ଆମେ ଭକ୍ତ ବି ହେଇଛେ, ଆମେ କହିପାରିବାନି କ'ଣ କାଲି ହବ, କାଲି ଆମେ ଯେ ଭୁଲ କରିଦେବା ବା କୋଉ ରାସ୍ତାକୁ ପଳେଇଯିବା ସେଠୁ କିଛି ନାହିଁ କୌଣସି। ସେଥିପାଇଁ ଦମ୍ଭ କିଛି ତୁମେ ଦେଖେଇ ପାରିବନି। ଚୈତନ୍ୟ ମହାପ୍ରଭୁ ଯୋଉ କହିଲେ ତ୍ରଣାନ୍ତ ବିଶ୍ୱ ନିର୍ଜନ, ସେ କାହିଁକି କହିଲେ? ସେ ଜାଣିଛନ୍ତି ଜୀବର କିଛି ସ୍ଥିତି ନାହିଁ। ନମ ବି ଦୁଃସୁରଗଣ ପାଇଲେ ନାହିଁ ସେ ଶ୍ଳୋକ, ନମ ବି ଦୁଃସୁରଗଣ ମତେ କେହି ଦେବତାମାନେ ଜାଣନ୍ତିନି, ସୁରଗଣା ବହୁବଚନ ଲଗେଇଲେ ବିଦୁ ମତେ ଜାଣନ୍ତି ବି ନା। ଆରେ ଜାଣନ୍ତି ନା କ'ଣ, ତୁମ ସାଙ୍ଗରେ ବା ଆସୁଛନ୍ତି, ତୁମ ସାଙ୍ଗରେ ଲୀଳା କରୁଛନ୍ତି, ତୁମକୁ ଡାକୁଛନ୍ତି, ତୁମେ ଆସୁଛ ଲୀଳା କରୁଛ, ନାଇଁ ନମେ ବି ଦୁଃସୁରଗଣା ପ୍ରଭବନ୍ନ ମହର୍ଷୟା, ମୋର ପ୍ରଭାବକୁ ଦେବତାମାନେ ଜାଣନ୍ତିନି। ଆରେ ନମେ ଆଣ, ତୁମେ ଆଣ ଶ୍ଳୋକ, ତୁମେ ପଢୁଥିଲେ ସିନା କେତେ ଜାଣିବ, ଗୀତା ତ ପଢୁନ ଆଉ ଉପରେ କ'ଣ ଟପିକ କୋଉଟା କାଢୁଛ ଦେଖୁନା। ଆମେ ନୂଆ ଭକ୍ତ ବେଳେ ପଢିଥିଲୁ 24 ଘଣ୍ଟା ସେବାକରେ, ନୂଆ ଭକ୍ତ ପଢିଥିଲୁ, ଆମ ମନରେ ଅଛି 100 ଶ୍ଳୋକ, 100 ଶ୍ଳୋକ କହିବୁ ଆମକୁ କହିଦେବୁ ମୁଣ୍ଡରେ ସିନା ଭଗବାନ କଥା ରହିଲେ ତୁମର ବୁଦ୍ଧିଟା, ଭଗବାନଙ୍କୁ ଭଜନ କଲେ ବୁଦ୍ଧିଟା ଆସିବ। ନମେ ବି ଦୁଃସୁରଗଣ 10:2 ଏଇ ମୁଖ୍ୟ ଶ୍ଳୋକ, ଏସବୁ ଆଗକୁ ମନେ ରଖିଲେ କ'ଣ ଆଉ ତୁମେ ଗୀତା କ'ଣଟା ପଢିବ? ଦେବତାମାନେ କିମ୍ବା ମହର୍ଷିଗଣ କେହି ମୋର ମୂଳ କଥା ଜାଣନ୍ତିନି। ସେ ସେଠି ଶ୍ଳୋକ କ'ଣ କହିଲେ, ଅହଂ ସର୍ବସ୍ୱ, ସେ ଶ୍ଳୋକ ସହିତ ଏ ଶ୍ଳୋକ ଲିଙ୍କ ଅଛି, ଅହଂ ସର୍ବସ୍ୱ ପ୍ରଭବ, ଏଟା ସେଟା କେଉଁ ଦେହରେ? ଏଇଟା 10 ମଧ୍ୟରେ ଦେଖ, ଏଠି କହିଦେଲେ ୟା ପରେ ପରେ ବୋଧେ ଆସିଯିବ ଅହଂ ସର୍ବସ୍ୱ, ନା ନା 8 ନମ୍ବରରେ ପ୍ରଥମରୁ ଆଗେ କହିଦେଇ ସାରିଲେଣି, 2 ନମ୍ବର ଶ୍ଳୋକରେ କହୁଛନ୍ତି, ନମେ ବିଦୁ ସୁରଗଣା ଦେବତା କିମ୍ବା ମହର୍ଷିଗଣ କେହି ମୋର ମୂଳ କଥା ଜାଣନ୍ତିନି। ଦେବତା ମୁନି ତ ଜାଣନ୍ତିନି, ଆମେ କ'ଣ ଜାଣିବା? କେହି ଜାଣନ୍ତିନି, ନା କାରଣ ସର୍ବପ୍ରକାର ସର୍ବପ୍ରକାର ମୁଁ ଦେବତା ଓ ମହର୍ଷିମାନଙ୍କର ଉଦ୍ଭବ ସ୍ଥଳ ଅଟେ, ମୋତେ କେହି ଜାଣନ୍ତିନି। ମାତୃ ବେଦନ କଶ୍ଚନ କହିଲେ ସେ ଶ୍ଳୋକ କୋଉଠି ଅଛି? ମାତୃ ବେଦନ କଶ୍ଚନ ବ୍ୟତିହଂସ ବର୍ତ୍ତମାନାନି ଚ ଭୂତାନି ଭବିଷ୍ୟାଣି ଚ ଭୂତାନି ମାତୃ ବେଦନ କଶ୍ଚନ। ଭଗବାନ ସେ ଶ୍ଳୋକ କହିଲେ ମୁଁ ସମସ୍ତଙ୍କର ପ୍ରତ୍ୟେକ ବ୍ୟକ୍ତିର ଭୂତ ଭବିଷ୍ୟତ। ଭଗବାନ ଗୀତାରେ ମୁଁ ଏ କଥାଟା କହିବା ପାଇଁ ଚାହୁଁଛି, ଭଗବାନ ଗୀତାରେ କେତେ ଥର କହିଛନ୍ତି ମୋତେ କେହି ଜାଣନ୍ତିନି ବୋଲି। ନୁହଁ ଆମେ ଟିକେ ହରେ କୃଷ୍ଣ ମହମ୍ମଦ ଷୋଳମାଳା ଜପ କରିଦେଇ 10-15 ବର୍ଷ ପରେ 5 ବର୍ଷ ପରେ ଆମେ କହିଦେଉଛୁ ମୁଁ ଭଗବାନ ଜାଣିଦେଲି, ମୁଁ ସବୁ ଜାଣିଛି। ଭଗବାନ ମନା କରିଛନ୍ତି କେହି ମୋତେ ଜାଣନ୍ତିନି। ଅହଂ ସେଠି ଶ୍ଳୋକ କହିଲେନି ବେଦ ଅହଂ ସମତି ତାନି ବର୍ତ୍ତ, ଏସବୁ ଏ ଶ୍ଳୋକ ଗୁଡାକ ମୁଖ୍ୟ ଶ୍ଳୋକ। ତୁମେ ଏ ଶ୍ଳୋକ ମନେ ରଖିବାକୁ ହିଁ ପଡିବ, ଏଇଟା ନା ତୁମେ ଭଜନ କରି ହିଁ ପାରିବନି। ଅଧ୍ୟା କଥା ତୁମେ କଣ ଶୁଣିବ? ଅଧ୍ୟା କଥା କି ଶୁଣିବା ଦରକାର ନାହିଁ। ପ୍ରଭୁପାଦ ସେଥିପାଇଁ କହିଛନ୍ତି ମୋ ବହିଟାକୁ ଆଗେ ପଢ, ପ୍ରଭୁପାଦ କହିଛନ୍ତି ଅନ୍ୟ ଜିନିଷକୁ ହାତ ମାରିବା ପୂର୍ବରୁ ମୋ ବହିଟା ପଢିବା ଦରକାର। ପ୍ରଭୁ ବହୁତ ଡିଷ୍ଟର୍ବ ହଉଛନ୍ତି, ମୁଁ ଦେଖୁଥିଲି ଗୋଟେ କନ୍ଭରସେସନ୍, ତୁମେ ଆଗେ ମୋ ଗ୍ରନ୍ଥ ଗୁଡିକ ପଢ, ତୁମେ କିଛି ଆରଟା ବି ଦରକାର ନାହିଁ ତୁମମାନଙ୍କ ପାଇଁ, ତୁମେ କି ଜାଣିନ କିଛି ବି ତୁମର କାମ ଦେବନି ସେଗୁଡ଼ା, ଖାଲି ଲୋକ ସମ୍ମାନ କିଛି ପାଇବ ଆଉ କିଛି ପାଇବନି। ତୁମେ ମୁଁ ପ୍ରଭୁପାଦ ଗ୍ରନ୍ଥକୁ ଭଲ ଭାବରେ ପଢିବା ଦରକାର, ମନେ ରଖିବା ଦରକାର। ଏ ଶ୍ଳୋକ ବେଦହମ୍ ବେଦହମ୍ ଏ ତିନିଟା ଶ୍ଳୋକ ମାର୍କ କର, ଦେଖ ତିନିଟା ଶ୍ଳୋକରେ କଣ କଣ ଭଗବାନ କହୁଛନ୍ତି। ବେଦ ଅହମ୍ ସମତି ତାନି, ବେଦ ଅହମ୍ ସମତି ତାନି ବର୍ତ୍ତମାନାନି ଚ ଭୂତାନି ଭବିଷ୍ୟାନି ଚ ଭୂତାନି ନତୁ ବେଦନ ମାତୁ ବେଦନ କଶ୍ଚନ। ମୁଁ ପ୍ରତ୍ୟେକ ଜୀବର ବେଦ ଅହମ୍ ସମତି ତାନି ବର୍ତ୍ତମାନାନି ଚ ଭୂତାନି, ମୁଁ ପ୍ରତ୍ୟେକ ଜୀବର ଚ ଚ ଶବ୍ଦ ଅର୍ଥ ଚକ୍ରବର୍ତ୍ତୀ ଅର୍ଥ କରିଥିଲେ ଜଗତର ଯେତେ ସ୍ଥାବର ଜଙ୍ଗମ ସବୁ ଅଛନ୍ତି ସମସ୍ତଙ୍କୁ ମୁଁ ଜାଣେ। ଭଗବାନ ଗୋଟେ ଏମିତି ଭଜନ ଯେ ହରେ କୃଷ୍ଣ ଡାକିଦେବ, ହରେ କୃଷ୍ଣ ଡାକିଦେବ, ତମ ମୁଣ୍ଡରେ ପ୍ଲାନ୍ ଚାଲିଥିବ, ମୁଁ ଏଇଟା କରିଦେବି ସେଟା କରିଦେବି ଏହା କରିଦେବି, ତୁ ତ ଗୀତାର ଶ୍ଳୋକଟା ବୁଝିନ ଆଉ ତୁ ମୁଣ୍ଡରେ ଗୋଟେ ଚିନ୍ତା ପଶିବା, ତୁମେ କଣ୍ଟ୍ରାକ୍ଟ କେମିତି କରିବ? ହଁ ବୁଝିବ ଜଣେ ବାବୁଲି, ଏ ଯୋଉ ଯୋଜନା ଗୋଟା ମୁଣ୍ଡରେ ପଶୁଛି, ଏଇଟା କରିଦେବା ଏମିତି କରିଦେବା ସେମିତି କରିଦେବା ସେମିତି କରିଦେବା, କିନ୍ତୁ କୃଷ୍ଣ ଯେ ସବୁଦିନ ମୂଳ, ସେ ଚାହିଁଲେ ସବୁକିଛି ଅନ୍ୟଥା ବି କରିଦେବେ, ସେଇଟା ଆମ ମୁଣ୍ଡରେ ପଶୁନି। କୃଷ୍ଣ ଚାହିଁବେ ସାଙ୍ଗେ ସାଙ୍ଗେ, ନେଗେଟିଭଟା ତୁମେ ଯୋଉ କହୁଛ ପଜିଟିଭ ଅଛି ସବୁ ନେଗେଟିଭ ହେଇଯିବ। ହେଇ କଣ ଡକ୍ଟର କଣ ରିପୋର୍ଟ ବା କରୋନା ରିପୋର୍ଟ, ସେ କହୁଛି ଆଜ୍ଞା ଇଏ ପଜିଟିଭ, ଇଏ କହିଲାଣି ନେଗେଟିଭ, ତୁମେ ଦେଖିଦିଅ ତା କଥା ପଜିଟିଭ, ଏଠି ଆର ନେଗେଟିଭ ହେଇଗଲେ ତା କଥା ଗଲେ ପୁଣି ପଜିଟିଭ ହେଇଗଲେ। ଯେ କୃଷ୍ଣ ଯେମିତି ତୁମର ଡକ୍ଟର ପଜିଟିଭ ନେଗେଟିଭ କରୁଛନ୍ତି କେମିକାଲରେ, ଭଗବାନ ତୁମର ପଜିଟିଭ ଜିନିଷକୁ ନେଗେଟିଭ କରିଦେବେ, ନେଗେଟିଭ ଜିନିଷକୁ ପଜିଟିଭ କରିଦେବେ। ମନ ଏ ଶ୍ଳୋକ ସବୁ ନିହାତି ବୁଝିବାକୁ ପଡିବ, ଭଜନ କରିବନି, ଭଜନ କରିବା ଛୋଟ ଜିନିଷ ବୋଲି ଭାବନି, କେବେ ବି ତୁମର ମନ ଭିତରେ ଯୋଉ ଆସୁଛି ପ୍ରଭାବ ତାକୁ ରୋକିପାରିବନି, କେବେ ରୋକିପାରିବ ଯଦି କେବଳ ଏଇ ଭଗବାନଙ୍କର ତତ୍ତ୍ୱକୁ ଜାଣିଥିଲେ ମୁଣ୍ଡକୁ ପୁରେଇବ। ହଁ କଣ ମୋ ହାତରେ କଣ ବି ଅଛି, ଚାହିଁଲେ ଭଗବାନ ମତେ କୁଆଡ଼େ କଣ କରିଦେଇପାରିବେ, କିଛି ଯୋଜନା କାମ କରିବେ, ଏସବୁ ବୋକାମି ବୁଦ୍ଧି, ଏଇଟା ଭୌତିକ ପାଠ ନୁହେଁ। ଆଉ ଜଣେ ଶରଣାଗତ ଏମିତି ସିଧା ହେଇଯିବ, ଏମିତି ହେଇଯିବ ଗୋଟେ ଲୋକଟାକୁ ବଙ୍କା କରେଇବ, କଣ ଭାବିଲେ ବୁଝୁଛ ନା ନାହିଁ? ଗୋଟେ ଲୋକଟା ଜୁଆର ହଉନି, ଗୋଟେ ଛୁଆଟାକୁ ନେଇ ଆଇଲ ଦେଖିବା, ସେ କହିବ ବାବାକୁ ଜୁହାର, ସେ ଜୁହାର ହଉନି, ତା କଣ କରିବ? ତା ବି ବସିଲେ ବି ସେ କଣ ହବ? ସେ ଖାଲି ଟିକେ ଟିକେ ସେ ହଉନି ନା, କେବେ ବି ହବନି। ସେଇଟା ଗୋଟେ ଜୀବଟା ଏମିତି ଶରଣାଗତ ହେଇଯିବ, ଛୋଟିଆ କଥା ପଡ଼େ, ତାର ବୁଦ୍ଧି ଅଛି, ଅନାଦିକାଳକୁ ତା ବୁଦ୍ଧି ରହିଛି, ସେ ଶରଣାଗତ ହେଇଯିବ। କେତେ ମାଡ଼ ଖାଇଲେ ବି, କେତେ ମାୟାର ଲାଞ୍ଛନ ଖାଇଲେ ବି, କେତେ ପ୍ରତାରିତ ହେଲେ ବି କେବେ ଶରଣାଗତ ହେଇପାରିବ? ଭଗବାନ ଆସିକି ସବୁ ଶିଖୁଛନ୍ତି, ମହାପ୍ରଭୁ ଆସିକି ସବୁ ଶିଖୁଛନ୍ତି ନା, ଏତେ ତତ୍ତ୍ୱ ଏତେ ଆଲୋଚନା ଗୀତା ଭାଗବତ ଆଧାରରେ ଗୋଟେ ଜୀବ ଆକୁ ସବୁ ଜାଣିଲା ପରେ, ସେ ଗୋଟେ ଓଡ଼ିଆରେ ନାହିଁ, ନଈ ପଡ଼ିଥିବ ଯେତେବେଳେ ବିଧାୟ ମାରିବୁ ସେତେବେଳେ, ସେ ନଈ ପଡ଼ିଛି ନା ତାକୁ ପାରିବନି ଅଲଗା ସମୟରେ, ଅଲଗା ସମୟରେ ତାକୁ ନଈ ପାରିବନି, ତାକୁ ବିଧା ମାର ସେତେବେଳେ। ଓଡ଼ିଆରେ ଯେମିତି କୁହନ୍ତି ସେଭଳିଆ ଜୀବ ଯେତେବେଳେ କଷ୍ଟ ପାଉଛି ସଂସାରରେ, ବହୁତ ତାଡ଼ିତ ଲାଞ୍ଛିତ ହଉଛି, ସେତେବେଳେ ଯଦି ସାଧୁଗୁରୁଙ୍କର ସଙ୍ଗ କଲା, ସେଇ ବିଧା ଗୋଟେ ଖାଇ ତାର ସାହାଯ୍ୟ ହବ, ହବ ନହେଲେ ଆଉ ଯିବୁ କେବେ ତୁମେ ପାରିବନି, ତାର ଶରଣାଗତି କେବେ ବି ହବନି। ପୁଣି ସମସ୍ୟା ସମାଧାନ ହେଇଗଲେ ପୁଣି ତା ନାଚିଲା, ସମସ୍ୟା ଅଛି ବୋଲି ବେକ ଟିକେ ଭାଙ୍ଗିଛି। ଏଠି ସେ କଥା କହୁଛନ୍ତି ବେଦ ଅହମ୍ ସମତି ତାନି ବର୍ତ୍ତମାନାନି ଚ ଅର୍ଜୁନ ଭବିଷ୍ୟାଣି, ଅର୍ଜୁନ ବୋଲି ଡାକିଲେ ତୁମେ କଣ କହୁଛ ମହାଭାରତ ଯୁଦ୍ଧର ପରିଣାମ କଣ ହବ? ଗୀତାର ଶ୍ଳୋକଟା କେବଳ ସବୁ ସବୁ ନେଇକି ମହାଭାରତ ଯୁଦ୍ଧ ଲାଗିପାରିବ, ଗୀତାର ଯୋଉ ଶ୍ଳୋକ ଗୁଡିକ ଭଗବାନ ଇଣ୍ଡାଇରେକ୍ଟଲି ଅର୍ଜୁନଙ୍କୁ ସେ ଗୋଟେ କଥା କହୁଛନ୍ତି, କଣ କରିବାକୁ ପଡିବ? ଯୁଦ୍ଧ କରିବାକୁ ପଡିବ, ନାହିଁ ଯୁଦ୍ଧ ତ କରିବାକୁ ପଡିବ, ମୋ ଇଚ୍ଛା ହିସାବରେ ଚାଲିବାକୁ ପଡିବ, ମୁଁ ଆଜି କହୁଛି ଯୁଦ୍ଧ କର, କାଲି କହିବି ଯୁଦ୍ଧ କରନି, ବାସ୍ ସେତିକି। ଭଗବାନଙ୍କର ଯୁଦ୍ଧ କରିବାଟା ମୁଖ୍ୟ ଉଦ୍ଦେଶ୍ୟ ନଥିଲା, ଆମକୁ ଶିଖେଇବାର ଥିଲା ଅର୍ଜୁନ ମାଧ୍ୟମରେ, ମୋ ଇଚ୍ଛା ହିସାବରେ ତୁମକୁ କାମ କରିବାକୁ ପଡିବ। କିନ୍ତୁ ଆମର କଣ, ଆମର ବିପରୀତ, ମୋ ଇଚ୍ଛା ହିସାବରେ ମୁଁ କାର୍ଯ୍ୟ କରିବି, ମୋ ଇଚ୍ଛା ହିସାବରେ ଭଜନ କରିବି, ମୋ ଇଚ୍ଛା ହିସାବରେ ସେବା କରିବି, ନାହିଁ ଏଇଟା ଭକ୍ତି ହବନି। ସେଥିପାଇଁ ଆନୁଗତ୍ୟ ଶବ୍ଦରେ ଲାଗିଛି, ଗୋଟେ ଆନୁଗତ୍ୟ ଶବ୍ଦରେ ଲାଗେ। ଆନୁଗତ୍ୟ ଶବ୍ଦଟା ସବୁଠୁ ଯଦି ଇମ୍ପୋର୍ଟାଣ୍ଟ କିଛି ବୈଷ୍ଣବ ଫିଲୋସଫିରେ ଥାଏ, ଦର୍ଶନରେ ଥାଏ, ଆନୁଗତ୍ୟ। ଆନୁଗତ୍ୟ ବିନା ସେବା ଭଗବାନ ସ୍ୱୀକାର କରିବେନି, ଆନୁଗତ୍ୟ ବିନା ଭଜନ ଭଗବାନ ସ୍ୱୀକାର କରିବେ। କଟିଗଲା ତୁମେ ସବୁ ଗୋଟେ ପଏଣ୍ଟରେ ଉଠି ପଳେ, ତୁମେ କାହାର, ତୁମେ କାହାର, କୃଷ୍ଣ ପଚାରିବେ ତୁମର ଭଜନ କର, ତୁମେ କିଆ କାହାର ସହିଲା, ଭଜନଟା ତୁମକୁ ତୁମେ ଡାଇରେକ୍ଟ ଯିବନି, ନହେଲେ ଆମେ ଗୁରୁଙ୍କର ନାମଟା କାହିଁକି ନଉଛେ, ଭଜନ ପୂର୍ବରୁ ଗୁରୁଙ୍କର ପରମ ଗୁରୁଙ୍କର ଆଚାର୍ଯ୍ୟମାନଙ୍କର ନାମ କାହିଁକି ନଉଛେ, ଖାଲି ତ ନାମ ନେଇଗଲୁଣି, ଆମେ କାହାର ସେ ପଚାର, ତୁମେ କାହାର, କାହାର ଆନୁଗତ୍ୟରେ ଭଜନ କରୁଛ, ସେବା କାହାର ଆନୁଗତ୍ୟରେ କରୁଛ, ଆନୁଗତ୍ୟ ନ ରହିଲେ ଟୋଟାଲ ଉଡ଼ିଗଲା ତୁମର ଭଜନ। ଆଉ ସେଇଟା ତ ବର୍ତ୍ତମାନ ନାହିଁ, ଆଉ କଣ ଭୁଲ ଠିକ୍ର ବିଚାର କିଛି ନାହିଁ, ତୁମକୁ କୁହାହେଇଛି ଏଇଟା ତୁମେ କରିବ, ଆନୁଗତ୍ୟଟା ଯଦି ନ ରହିଲା ତାହେଲେ ଭଗବାନ ସେବା ଗ୍ରହଣ କରିବେନି। ସେବକର ସେବା, ସେବକ ଭଜନ, ଭକ୍ତର ଭଜନକୁ ସେ ଗ୍ରହଣ କରିବେ। ବେଦ ହମ ସମତି ତାଣି ବର୍ତ୍ତମାନ ଭବିଷ୍ୟାଣୀ ଚଭୁତାଣି ମାତୁ ବେଦନ କଶ୍ଚନ, ସବୁ ଜୀବର ପ୍ରତ୍ୟେକ ଜୀବର ଭୂତ ଭବିଷ୍ୟତ ବର୍ତ୍ତମାନ ମୁଁ ଜାଣେ, କିନ୍ତୁ ମତେ କିଏ ଜାଣନ୍ତି, ଭଗବାନ କହୁଛି ମତେ କେହି ଜାଣନ୍ତିନି, କିନ୍ତୁ ମୁଁ ସମସ୍ତଙ୍କୁ ଜାଣେ। ତାହେଲେ କିଏ ବୁଦ୍ଧିଆ ମଣିଷ କହୁଛି ମୁଁ ଏହା କରିଦେବି ତା କରିଦେବି, ତୁମେ ଜାଣ ନା, ବର୍ତ୍ତମାନ ଜାଣ ନା, ଭବିଷ୍ୟତ ଜାଣ ନା, ଆଉ ଅତୀତ ଜାଣ ନା, କିନ୍ତୁ ଭଗବାନ ସମସ୍ତଙ୍କୁ ଜାଣନ୍ତି, ତାଙ୍କୁ କିଏ ଜାଣନ୍ତି ନା। ଆଉ କାହାର ଭଜନ କରୁଛେ, ଯିଏ ନିଜେ କହୁଛନ୍ତି ମତେ କେହି ଜାଣନ୍ତି ନା, ଆମେ ତାର ଭଜନ କରୁଛେ। ସେଥିପାଇଁ ସେ ଭକ୍ତିଦାନ ସରସ୍ୱତୀ ଠାକୁର କୁହନ୍ତି, ଆମେ ଏକ ଅଜଣା ପଥର ପଥିକ, ଆମେ ଏକ ଅଜଣା ରାଜ୍ୟକୁ ଯିବା ପାଇଁ ଚାହୁଁଛେ, କାରଣ ଭଗବାନ ଷ୍ଟ୍ରେଟ୍ କରିଦେଲେ, କାହିଁକି ଆପଣ କେହି ଜାଣିପାରିବେନି, ଯେ କିଏ ଯୁକ୍ତି କରିବ, ପୁଣି ଗୀତାର ଲଗେଇବାକୁ ପଡିବ, ନାହଂ ପ୍ରକାଶ ସର୍ବସ୍ୟ ଯୋଗ ମାୟା ସମାପ୍ତ, ସାଙ୍ଗେ ସାଙ୍ଗେ କହିଦେବେ, କାଳେ ଅର୍ଜୁନ ପ୍ରଶ୍ନ କରିବେ କାହିଁକି ଆପଣ କେହି ଜାଣିପାରିବେନି, ନା ମୋ ଇଚ୍ଛା, ମୋ ଇଚ୍ଛାରେ କିଏ ମତେ ଜାଣିବ, ନାହଂ ପ୍ରକାଶ ସର୍ବସ୍ୟ ଯୋଗମାୟା ସମାବୃତ, ମୁଁ ଯୋଗମାୟାର ଆବୃତ ହେଇକି ରହିବି, ତୁମ ଇଚ୍ଛା ହିସାବରେ ମୁଁ ପ୍ରକାଶ ହେଇପାରିବିନି, ତୁମ ଇଚ୍ଛା ହିସାବରେ ତୁମେ ଭଜନ କଲେ ମୁଁ ଗ୍ରହଣ କରିବିନି। ସେଥିପାଇଁ ଲୋକ କୁହନ୍ତିନି ଭଗବାନ କଣ କହୁଥିଲେ ମତେ କେହି ଜାଣନ୍ତି ନାହିଁ, ତାହେଲେ ସମସ୍ତେ ତାଙ୍କ ଅଧୀନରେ ରହିଲେ, ତା କାହିଁକି କେହି ଜାଣନ୍ତିନି, ଯଦି କିଏ ପଚାରିବ କାହିଁକି କୃଷ୍ଣ କେହି ଜାଣିପାରିବେନି, ସେ କହିଦେଲେ ତୁମକୁ ଧରିଛି, ତୁମକୁ ଗୋଟେ ମାୟା ଧରିଛି, ଆଉ ମୋ ପାଖରେ ଗୋଟେ ମାୟା ଅଛି, କହିଦେଲେ ନା ଦୈବେଶା ଗୁଣମୟ ମୋ ମାୟା, ସେଣେ କହିଦେଲେ ନାହଂ ପ୍ରକାଶ ସର୍ବସ୍ୟ, ଭଗବାନ କେହି ଜାଣନ୍ତିନି, ତାହେଲେ ଆମେ ତାହେଲେ ଭଜନ କରିବା, ତାହେଲେ କେମିତି ଭଜନ କରିବା, ଆମେ ଭାବୁଛୁ କଣ, ଆମେ ତ ଭଜନ କରୁଛେ କଣ, ମୁଁ ସବୁ ଜାଣିଛି ଏଇ ଭାବରେ ଭଜନ କରୁଛେ, ଆଉ ଭଜନ କେମିତି ହେଲା। ସେଥିପାଇଁ ସେ ଲେଖିଲେ ଅଜ୍ଞ ହିଁ ଲୟବେକ ନାମେର ଶରଣ ସାବଧାନେ ଶୁଣିବେକ ମହାନ୍ତ ବଚନ, ବଞ୍ଚିବା ପାଇଁ ଚାହୁଁଛନ୍ତି ଦୁଇଟା ରାସ୍ତା, ସାବଧାନରେ ମହାନ୍ତଙ୍କର ବଚନକୁ ଶୁଣ, ସାଧୁଗୁରୁଙ୍କର ବଚନକୁ ସାବଧାନରେ ଶୁଣ, ନେଗ୍ଲେକ୍ଟ କରନି, ଆଉ କଣ ଅଜ୍ଞ ହିଁ ଲୟବେକ ନାମେର ଶରଣ, ନା ଯେତେବେଳେ ନାମ ଗ୍ରହଣ କରୁଛ ଭଗବାନଙ୍କ ଶରଣ, ମୁଁ କହୁଛି ସଂସାର ସବୁଠୁ ଅଜ୍ଞ ବ୍ୟକ୍ତି, ଏଇଟା ଥିଲେ ଯେ ତୁମେ ଯୁକ୍ତି ଦ୍ୱାରା କୌଣସି, ଆଜିକାଲି ଯେମିତି ବୁଦ୍ଧି ଖର୍ଚ୍ଚ କରିକି ତୁମେ ଭାବୁଛ ମୁଁ କୌଣସି ଜିନିଷ କାମ କରିପାରିବି, କୌଣସି ହେବନି, ସଫେଲର ହବ କାହିଁକି, ଦେଖ ଭଗବାନ ଗୀତାରେ କ'ଣ, ଖାଲି ଗୀତାରେ ମୁଁ ପ୍ରମାଣ ଦେଇଦେବି 100ଟା, ଭଗବାନ କେତେ ପ୍ରମାଣ, ମାନେ ଅତର୍କ ଯୁକ୍ତି ଗୀତାର 100ଟା ଅତର୍କ ଯୁକ୍ତି ଅଛି, ଯେ ଭଗବାନ ହେଉଛନ୍ତି ସୁପ୍ରିମାସ, ତାଙ୍କ କଥାରେ ସବୁ କଣ୍ଟ୍ରୋଲ ରହିଛି, ତୁମେ କେବେ ବି କାଟିପାରିବ, ବେଦ ତପସ୍ୟା ସବୁ କାଟିଦେଲେ ନା, ଅର୍ଜୁନ କାଟିଦେଲେନି, ଏଗାର ଅଧ୍ୟାୟ କ'ଣ କହିଲେ, ନା ହଁ ବେଦ ନା ତପସ୍ୟା, ଅର୍ଜୁନ ମୁଁ ଯୋଉ ବିଶ୍ୱରୂପ ଦେଖେଇଲି ତୁମକୁ ମୋତେ କେହି ଦେଖିପାରିବେନି, ଦ୍ରଷ୍ଟୁ ନୁହେଁ ନ ସକ୍ୟତ, ସେଠି ଲେଖିଛନ୍ତି ମୋତେ କେହି ଦେଖିବାକୁ ପାରିବେନି, ନା ବେଦ ନା ତପସ୍ୟା ନା ଯୋଗ ନା ସାଧନ କେହି ଦ୍ୱାରା ଦେଖିପାରିବେନି, ସବୁବେଳେ ସୁପ୍ରିମ ଆସି ସେ ଗୀତାର, କେବଳ ଭଗବାନ ସବୁବେଳେ ନିଜର, ସେ ପ୍ରଭୁପାଦ ସବୁବେଳେ ଲେଖନ୍ତି ସୁପ୍ରିମ ପର୍ସନାଲିଟି ଅଫ୍ ଗଡ୍ ହେଡ୍, ଏଇଟାକୁ ଲେଖୁଛନ୍ତି ଇଂଲିଶରେ ସବୁବେଳେ, ତାଙ୍କ ସୁପ୍ରିମ ଆସିଲେ ସବୁବେଳେ ଭଗବାନ କେହି ଜାଣନ୍ତି ନାହିଁ, କେତେ ଜାଗାରେ ଭଗବାନ କହିଲେ କେହି ଜାଣନ୍ତି, ଏଠି କହିଥିଲେ ନା ନମେ ବିଦୁ ସୁରଗଣା ପ୍ରଭୁନ୍ନ ମହାଶୟ ଅହଂ ଆଧି ଦେବାନ ମହର୍ଷିଣାମ ସର୍ବଜ, ମୁଁ ଦେବତା କାରଣ ଦେବତା ମାନେ କିମ୍ବା ମହର୍ଷିଗଣ କେହି ମୋର ମୂଳ କଥା ଜାଣନ୍ତିନି, କାରଣ ସର୍ବପ୍ରକାରରେ ମୁଁ ଦେବତା ଓ ମହର୍ଷି ମାନଙ୍କର ଉଦ୍ଭବ ସ୍ଥଳ। ପ୍ରଭୁପଦ ଏଠି ତାଙ୍କର ପରପଟରେ ଲେଖି ଦଉଛନ୍ତି, ବହୁତ ସରଳ ଗୀତାକୁ ଏତେ ସରଳ ଭାବରେ ସେ ମାନେ କଣ କୁହାଯିବ ତା ସାର ଜିନିଷ ଗୋଟେ ଲେଖିଛନ୍ତି। ଏଠି କହୁଛନ୍ତି ଭଗବାନ ମାନବ ରୂପରେ ପୃଥିବୀକୁ ଆସନ୍ତି ଏବଂ ଅସାଧାରଣ କାର୍ଯ୍ୟକଳାପ ପ୍ରଦର୍ଶନ କରନ୍ତି, କେହି ଏକଥା ବୁଝିପାରନ୍ତି ନାହିଁ। ତେଣୁ ଏଥିରୁ ବୁଝିବା ଉଚିତ ଯେ କୃଷ୍ଣଙ୍କୁ ବୁଝିବା ନିମିତ୍ତ ଭୌତିକ ପାଣ୍ଡିତ୍ୟର ବା ଯୋଗ୍ୟତାର ଆବଶ୍ୟକ ନାହିଁ, କୌଣସି ଯୋଗ୍ୟତାର ଆବଶ୍ୟକ ନାହିଁ କୃଷ୍ଣଙ୍କୁ ବୁଝିବା ପାଇଁ, ପାଣ୍ଡିତ୍ୟର ଆବଶ୍ୟକ ନାହିଁ କି ଯୋଗ୍ୟତାର ଆବଶ୍ୟକ ନାହିଁ, କଣ ଆବଶ୍ୟକ ନାହିଁ। ଏପରିକି ଦେବତାଗଣ ତଥା ମହର୍ଷିଗଣ ମାନସିକ ଚିନ୍ତା କରି ଭଗବାନ କୃଷ୍ଣଙ୍କୁ ବୁଝିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ସେମାନେ କୃତକାର୍ଯ୍ୟ ହୋଇପାରୁନାହାନ୍ତି। ସେ କହିଛନ୍ତି ସେ କଥା ଯେଉଁମାନେ ଅନ୍ତିମରେ ପ୍ରବାଦ ଦେଉଛନ୍ତି, ଏଇଟା ଯେଉଁ ଭକ୍ତମାନେ ସମ୍ପୂର୍ଣ୍ଣ ରୂପେ ଭଗବାନଙ୍କ ଚରଣ କମଳରେ ଆତ୍ମସମର୍ପଣ କରିଛନ୍ତି, କେବଳ ସେଇମାନେ ଭଗବାନଙ୍କ କୃପାବଶତଃ ହିଁ ଜାଣିପାରନ୍ତି ଯେ କୃଷ୍ଣ ଭଗବାନ। ପୂର୍ଣ୍ଣ ଆତ୍ମସମର୍ପଣ କରିଥିବେ, କୃଷ୍ଣ ତାଙ୍କୁ କୃପା କରିଥିବେ, କେବଳ ସେଇମାନେ ଆମେ ବି ଜାଣିନି, ପୂର୍ଣ୍ଣ ସମର୍ପଣ ହେବାକୁ ପଡିବ। କୃଷ୍ଣ ତାହେଲେ କହିଦେଲେ ସର୍ବଧର୍ମାନ ପରିତ୍ୟ ଯେ ସେଠି ଆଂଶିକ କଥା କହିନାହାନ୍ତି, ତୁମର କିଛି ନାହିଁ, ମନ ଧର୍ମ ବି ରହିବନି, ସବୁ ଧର୍ମ ତ ଯିବ। ଆଉ ଏଠି ସେ ଲେଖିଲେ ଭଗବାନଙ୍କର ଭକ୍ତଗଣ ନିର୍ବିଶେଷ ବ୍ରହ୍ମ ବିଷୟରେ କୌଣସି ପ୍ରକାର ଚିନ୍ତା କରନ୍ତି ନାହିଁ, ସେମାନଙ୍କର ବିଶ୍ୱାସ ଓ ଭକ୍ତି ସେମାନଙ୍କୁ ସାଙ୍ଗେ ସାଙ୍ଗେ ଭଗବାନଙ୍କ ଚରଣ କମଳରେ ଆତ୍ମସମର୍ପଣ କରିବାକୁ ଦିଏ। ତାଙ୍କର ଯୋଉ ବିଶ୍ୱାସ ରହିଛି, ତାଙ୍କର ଯୋଉ ଭଗବାନଙ୍କ ପ୍ରତି ଭକ୍ତି ରହିଛି, ସେଟା ସାଙ୍ଗେ ସାଙ୍ଗେ ତାଙ୍କୁ ଆତ୍ମସମର୍ପଣ କରିବା ପାଇଁ ସୁଯୋଗ ଦେଇଦିଏ, ନା ମୁଁ ଭଗବାନଙ୍କର। ଶ୍ରୀକୃଷ୍ଣଙ୍କର ଅହେତୁକୀ କୃପା ବଶତଃ ସେମାନେ ଭଗବାନ କୃଷ୍ଣଙ୍କୁ ଜାଣିପାରନ୍ତି। ସେ ତ ସବୁବେଳେ ପ୍ରଭୁପଦ ଏ ଶବ୍ଦକୁ ଲେଖିଥିଲେ, ଭଗବାନଙ୍କର ଅହେତୁକୀ କୃପା ବଶତଃ, ଭଗବାନ ଇଚ୍ଛା କରିବେ ତ କୌଣସି ଗୋଟେ କୃପା କରିଦେଲେ ତାଙ୍କୁ ଜାଣିପାରିବେ, ନହେଲେ ତୁମେ କି ଜାଣିପାରିବେ, କାହିଁ ସେ ଷ୍ଟ୍ରାଇକ୍ କରିଦେଉଛନ୍ତି, ମତେ କି ଜାଣନ୍ତିନି ଆଉ, ନମ ବିଦୁଷର ଗଣ ଅପଭବନ ମହର୍ଷୟା ବାରବାର ମନା କରନ୍ତି, ମତେ କି ଜାଣନ୍ତିନି, ମୁଁ ସବୁ ଜାଣେ। ଅଲଗା କେଉଁ ପ୍ରୋସେସ ଦ୍ୱାରା ଆପଣଙ୍କୁ ଜାଣି ହେବେ କି, ମନା କରିଦେ ନା ଗୀତାରେ ମନା କରିଦେ, ନାଇଁ ନାଇଁ ଭକ୍ତି ଅହମ୍ ଏକ ଆଗ୍ରାହୀ, ଭକ୍ତି ଦ୍ୱାରା ମତେ କେବଳ ଏକମାତ୍ର ଜାଣେ, ବାରବାର ସେ ମନା କରିଦେଉଛି। ତେଣୁ ଆଉ କେହି ତାଙ୍କୁ ଜାଣିପାରନ୍ତି ନାହିଁ, ଶ୍ରୀକୃଷ୍ଣଙ୍କର ଅହେତୁକି କୃପା ବଶତଃ ସେମାନେ ଭଗବାନ କୃଷ୍ଣଙ୍କୁ ଜାଣିପାରନ୍ତି, ଆଉ କେହି ତାଙ୍କୁ ଜାଣିପାରନ୍ତି ନାହିଁ। ତେଣୁ ମହର୍ଷିଗଣ ଏକଥା ସ୍ୱୀକାର କରନ୍ତି, ତେଣୁ ମହର୍ଷିଗଣ ଏକଥା ସ୍ୱୀକାର କରନ୍ତି, ଆତ୍ମା କଣ, ପରମାତ୍ମା ଓ ଭଗବାନ କଣ, ସେ ହେଉଛନ୍ତି ଭଗବାନ କୃଷ୍ଣ ଯାହାଙ୍କୁ ଆମେମାନେ ପୂଜା କରିବା। ମହର୍ଷିମାନେ ଏଟାକୁ ଜାଣନ୍ତି, ସେଥିପାଇଁ ସେମାନେ ଭଗବାନଙ୍କର ଭଜନ କରନ୍ତି। ଏଇ କଥାରେ ଆମେ ଆଜି ପଳେଇ ଆସିଲେ ଗୀତା ଉପରକୁ, ବ୍ରଜବାସୀମାନେ କାହିଁକି ନିଜର ବୁଦ୍ଧି ଖର୍ଚ୍ଚ କରନ୍ତି, ଏତେ ସରଳ କାହିଁକି ଥିଲେ, ଯେଉଁଥିରେ ଯେଉଁ ଜିନିଷରେ ଆମର ବୁଦ୍ଧିଟା କାର୍ଯ୍ୟ କରିବନି ସେଠି କଣ କରିବାକୁ ପଡେ, ଯେଉଁଟା ଯେଉଁଠି ବୁଦ୍ଧି କାର୍ଯ୍ୟ କରେ ନା ସେଠି କଣ କରିବାକୁ ପଡେ, ସେଠି ସରଳର ଗ୍ରହଣ କରିବା ପାଇଁ ବାଧ୍ୟ। ହଁ ଭାବିଲେ ବୁଝିପାରୁଛ କି ନାହିଁ, ତୁମେ ଯିବ ବର୍ତ୍ତମାନ ଡକ୍ଟର କହିବ, ଦେଖିଦେଇକି କହିବ ତୁମକୁ ତୁମର ବର୍ତ୍ତମାନ ହାର୍ଟ କଣ ଗୋଟେ ବାଇପାସ୍ ସର୍ଜରୀ ଗୋଟେ ହୁଏ, ବାଇପାସ୍ ସର୍ଜରୀ ହବ, ତାପରେ ତୁମେ କଣ କହିବ, କଣ କହିବ କୁହ, କାହିଁକି ମତେ ହାର୍ଟ ହେଲା, ମତେ ପାଠ ପଢାଅ, ମୁଁ କଣ ଖାଇଥିଲି, ତୁ ଏଠି କିଛି କହିପାରିବ, ତୁମ ବୁଦ୍ଧି ଏଠି କିଛି କାମ, ଏବେ ରାଷ୍ଟ୍ରପତି ନା କଣ ଆସିଥିଲା ଓଡ଼ିଶା, ଏଇଠୁ ଓଡ଼ିଶାରୁ ଗଲା ପରେ ତାର ହାର୍ଟ ବାଇପାସ୍, ଓଡ଼ିଶାରୁ ଜାଣିଛ ଗୋଟେ ଦିନ ହେଇନି, ସେ କହିବେ କି ମୁଁ ଭାରତର ରାଷ୍ଟ୍ରପତି, ମୋର କାହିଁକି ଗୋଟେ ବାଇପାସ୍ ସର୍ଜରୀ ହବ, ମତେ ବୁଝା, ସେଠି କହିବ କି, ଦେଖ କାହିଁ ତାଙ୍କ ବୁଦ୍ଧିଟା କିଛି କାମ କରୁନି, ସେଠି ସେ କଣ କହିବ, ଭାଇ ଶୋଇଯିବ ସରଳରେ, ଭାଇ ଯାହା କଟାକଟି କର, ଯାହା କରୁଛ କର, କାରଣ ବୁଦ୍ଧି ଯେଉଁଠି କାମ କରେ ନା ମଣିଷଟା ସେଠି ସରଳ, ସେଠି ଗ୍ରହଣ କରିବ। ଭକ୍ତି ପଥରେ କଣ, ଆମ ବୁଦ୍ଧିଟା କାର୍ଯ୍ୟ କରୁଛି ନା, ଭୌତିକ ବୁଦ୍ଧିଟା କାର୍ଯ୍ୟ କରୁଛି, ସେ କାର୍ଯ୍ୟ କରିଲା ପର୍ଯ୍ୟନ୍ତ ତୁମେ ସରଳ ହେଇପାରିବନି, ଯେ କାହିଁକି ଆମେ ସରଳ ହେଇପାରିବନି, ପୁରା ପୁରା ଗୋଟେ ପିନ୍ ପଏଣ୍ଟ କଥା ହଉଛି ଏଇଟା, ତୁମର ଭୌତିକ ବୁଦ୍ଧି ତୁମେ ଯେତେ ପର୍ଯ୍ୟନ୍ତ ଲଗାଉଥିବ ତୁମେ କେବେ ସରଳ ହେଇପାରିବ ନାହିଁ। କରିବା କଣ, ଭୌତିକ ବୁଦ୍ଧିଟା ବୁଦ୍ଧିଟା ତ ଅଛି ନା, ପୁଣି ସେଟା କଣ କରିବା ନା, ସେ ଭୌତିକ ବୁଦ୍ଧିରେ କେବଳ ଗୋଟିଏ ଜିନିଷ ବାରମ୍ବାର ମାନନ କରିବା, ମାନିବା ନା, ଏଟା ଗୋଟିଏ ଜିନିଷକୁ ମାନିବା, ସେଥିପାଇଁ ସେ ଗୋଟିଏ ଜିନିଷ ସାର୍ କି ପଏଣ୍ଟ କହିଦେଲେ, ଗୁରୁମୁଖ ପଦ୍ମବାକ୍ୟ ଚିତେତେ କରିବା ଆର ନା କରିହବ, ପୁରା ବିଧି ନିଷେଧ ରଖିଦେଲେ, ଶାସ୍ତ୍ର ଜାଣିବା ପାଇଁ ଚାହୁଁଛ, ନାମ ମହିମା ଜାଣିବା ପାଇଁ ଚାହୁଁଛ, ସେବା ମହିମା ଜାଣିବା ପାଇଁ ଚାହୁଁଛ, ଜୀବନ କଣ ଜାଣିବା ପାଇଁ ଚାହୁଁଛ, ବେଶୀ କଥା କିଛି ଦରକାର ନାହିଁ, ନିଷେଧଟା ଗୋଟେ ବିଧି ଆଉ ନିଷେଧ ରଖା, ଏଇଟା କର ଏଇଟା କରନି, ବାସ ଦିଟା କଥା କର, ତା ବର୍ତ୍ତମାନ ଜାଣିବ, ବେଶୀ ପଣ୍ଡିତ ହେବା ଆବଶ୍ୟକ ନାହିଁ, କିଛି କୌଣସି ଆବଶ୍ୟକ ନାହିଁ, କୌଣସି ବହୁତ ଶାସ୍ତ୍ର ପଢ଼ିବା କିଛି ଆବଶ୍ୟକ ହିଁ ନାହିଁ। ଜୀବ କୃଷ୍ଣ ଦାସ ଏଇ ବିଶ୍ୱାସ କରିଲେ ତାର ଦୁଃଖ ନାହିଁ, କିଛି ଆବଶ୍ୟକ ନାହିଁ। ତୁମେ ବହୁତ ପଢ଼ିଲେ ବି ତୁମେ କେବେ ଆଚାର୍ଯ୍ୟ ହେଇପାରିବେନି। ଆଚାର୍ଯ୍ୟ କିଏ ହୁଅନ୍ତି? ଯେ ଆଚାର୍ଯ୍ୟଙ୍କୁ ସ୍ୱୀକାର କରନ୍ତି ସେ ଆଚାର୍ଯ୍ୟ ହୁଅନ୍ତି। କିଏ ପାଠ ପଢ଼ିକି ପ୍ରବଚନ ଦେଇକି ବହୁତ ବଡ ଜଗତର ସ୍ଥିତି ଜାହିର କରିକି ଆଚାର୍ଯ୍ୟ ହେଇନାହାନ୍ତି, ସେ ଜଗତର ଆଚାର୍ଯ୍ୟ, ସେ ଜଗତର ଲୋକମାନଙ୍କ ଭିତରେ ଆଚାର୍ଯ୍ୟ ହେଇପାରିବେ, ଭଗବାନଙ୍କର ପ୍ରତିନିଧି ହେଇପାରିବେ। ଭଗବାନଙ୍କର ପ୍ରତିନିଧି କିଏ? ଯେ ଆଚାର୍ଯ୍ୟଙ୍କୁ ସ୍ୱୀକାର କରନ୍ତି, ତାଙ୍କର ବଚନକୁ ସ୍ୱୀକାର। ସେଥିପାଇଁ ପ୍ରଭୁପଦ ଆଜିଟିଜ୍ ଶବ୍ଦର ସବୁବେଳେ ଲଗାନ୍ତି। ମୌଳିକତା ହଉଛି ଆମର, ଆମର ମୌଳିକତା ନା ସବୁବେଳେ ଆଉ ଆଚାର୍ଯ୍ୟ ପରମ୍ପରା ତାଙ୍କର ଶିକ୍ଷାକୁ ସବୁବେଳେ ସବୁଠୁ ଜଗତର ବଡ଼ ସ୍ଥିତି, ବଡ଼ ସ୍ଥାନ, ମାନସିକ ସ୍ତରରେ ସବୁଠୁ ବଡ଼ ସେଇ ସେଇ ତା ଜୀବନ ସଫଳତା ପାଇବ। ଏ ରାସ୍ତା ହଉଛି ବଡ଼ ଅଲଗା, ସୂକ୍ଷ୍ମ ସୂକ୍ଷ୍ମ ଜିନିଷଟା ସବୁ ରହିଛି ନା। ଜଣେ ପ୍ରଶ୍ନ କରି, ମୋର ତ ଭୌତିକ ବୁଦ୍ଧିଟା ଅଛି, ବ୍ରଜବାସୀ ମାନଙ୍କୁ କହିଦେଲେ କୃଷ୍ଣ ପଳେଇ ଆସ ବ୍ରହ୍ମହ୍ରଦରେ ସ୍ନାନ କରିବ, କଣ ଦେଖିବ? ଚାଲିଲେ ସାଙ୍ଗେ ତୁମକୁ କହିଲେ ଆସନା ଏଇଠି ଯିବା, କହିଲେ ଆସ ଯିବା ସେ ମାର୍କଣ୍ଡେୟ ପୋଖରୀରେ ଦର୍ଶନ ବୁଡ ମାରିବ, ତୁମେ ମୁକ୍ତି ପାଇଯିବ, ଯିବ କହ ଅସ୍ତର ବୁଡ ମାରିକି ଆସି ତୁମେ ଡାକିଦେଲେ ମୁଁ ଚାଲିଲି, ସେଠି କଣ ଅଛି? କିଛି ନାହିଁ। ବୁଦ୍ଧିଟା ଯେଉଁଠି ଲାଗିବ, ପରମାର୍ଥରେ ବୁଦ୍ଧିଟା ଯେଉଁଠି ଯେଉଁ ବସ୍ତୁରେ ଲାଗିବ ସେଟା ତୁମକୁ ଅସୁବିଧାରେ ପକେଇବ, ସେଠି ତୁମକୁ ଅସୁବିଧାରେ ପକେଇବ। ଜଣେ ଜଣେ ପ୍ରଶ୍ନ କରିବ, ଆମେ ଖାଲି ଅନ୍ଧ ଭାବରେ ଗ୍ରହଣ କରିଦେବୁ? ଯଦି ଅନ୍ଧ ଭାବରେ ଗ୍ରହଣ ନ କରିପାରିବ, ତୁମେ ଯଦି ଅନ୍ଧ ନ ହେଇପାରିବ, ଏ ରାସ୍ତାରେ ଚାଲି ବି ପାରିବନି। ଦେଖ ଚେଷ୍ଟା କର, ଏ ପଥରେ କେବଳ ଅନ୍ଧମାନେ ବଞ୍ଚନ୍ତି, ଆଖି ଥିଲା ବୋଲି କେହି ବଞ୍ଚି ନାହାନ୍ତି। ଭକ୍ତି ଗୋଟେ ଏଭଳି ପଥ, ଏଠି ଯେ ଅନ୍ଧ ସେ ବଞ୍ଚୁଛି। ଅନ୍ଧ କଣ ବୁଝିବୁ? ଅନ୍ଧ ତାର ଭବିଷ୍ୟତ କଣ ଅଛି? କୋଉଠି ଖାଲର ଗଳିପଡ଼ି ଜାଣିଛି? ଜାଣିନି। କୁଆଡେ ଯାଉଛି ଜାଣିଛି? ଆଚ୍ଛା କଣ ଖାଉଛି ଜାଣିଛି? ଅନ୍ଧକୁ ତୁମେ ଯାହା ଦେଇଦବ, ଏ ପୁରୀ ଡାଲମା ଦିଆହେଲା, ଅନ୍ଧ କଣ କରିବ? ଚକୁଡ଼ି ଚକୁଡ଼ି ଖାଇଲା, ଏ ବହୁତ ଘିଅ ପଡ଼ିଛି, ତାର ସେ ଖାଇଲା ବେଳେ ଯାହା ଟିକେ ଜାଣିଥିବ ଜାଣିଥିବ, ଯାହା ଦେଲା ଏ ପୁରୀ ଦିଆହେଇଛି ଡାଲମା, ସେ ତାର ଅଣ୍ଡାଳିକି ତା ସ୍ପର୍ଶ ଶକ୍ତି ଜାଣିଥିବ, ସେ ଅନ୍ଧ, ସେ ଖାଉଛି, କୁଆଡେ ଯାଉଛି, କଣ କରୁଛି, ସେ ସୂର୍ଯ୍ୟଙ୍କୁ ଦେଖିନି, ସଂସାରର ରୂପ ତାର ଚକ୍ଷୁରେ କେବେ ଦର୍ଶନ ହଉନି, ଯିଏ ଯାହାକୁ ସେ ମାନୁଛି ନା। ଆଉ ତ ପୁଅଟା ଆସିଛି, ଅନ୍ଧର କଣ ପୁଅ ନାହିଁ? ମୁଁ କୋଉଠି ଗୋଟେ ଦେଖିଥିଲି, ଏ ଓଡ଼ିଶାରେ ବୋଧେ କି କୁଆଡେ ବାହାରେ ନା ବିଦେଶରେ ନାହିଁ, ଏଇ ଭାରତ ଭିତରେ କି ଓଡ଼ିଶାରେ ଦେଖିଥିଲି, ସେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଯାଙ୍କ ଅନ୍ଧ। କି ଆଶ୍ଚର୍ଯ୍ୟ ମୁଁ ଦେଖିକି, ତା ଛୁଆଟି ଅଛି, ତା ରାକ୍ଷୀ ଅଛି, ସ୍ତ୍ରୀଟା ଅନ୍ଧ, ଛୁଆ ଦୁଇ ଜଣ ଅନ୍ଧ, ଦୁଇ ଜଣ ଧରିକି ଚାଲୁଛନ୍ତି, ଛୁଆଟି ତାର ଆଗରେ ଆଗରେ ଚାଲୁଛି। ଦେଖ ଛୁଆ ଜନ୍ମ କରିଛି, ତା ରୂପକୁ ଦେଖିଛି? ତାର କେତେ ପିଲା ଜନ୍ମ ହୋଇ ତା ରୂପକୁ ଦେଖିନି, ସେ ତାକୁ ମାନନ କରୁଛି, ହଁ ହଁ ମୋ ପୁଅଟା। ତେଣୁ ଏ ରାସ୍ତାରେ ଯିଏ ବଞ୍ଚିବା ପାଇଁ ଚାହୁଁଛି ସେ ଅନ୍ଧ ହେଇଯିବ। ଅନ୍ଧ ମାନେ କଣ? ସେ କେବଳ ଗୁରୁବର୍ଗ, ଆଚାର୍ଯ୍ୟବର୍ଗ, ଭାଗବତ ଗୀତା ଆଚାର୍ଯ୍ୟମାନେ ଯାହା କହିଛନ୍ତି, ମୁଁ ଆଉ ମୁଣ୍ଡ ପୁରିବାର ମୋର ନାହିଁ। ଗୁରୁ କହିଛନ୍ତି ମହାମନ୍ତ୍ର ଜପ କର, ନାମ କର, ସେବା କର, ଶୁଦ୍ଧ ନାମ କର, କୃଷ୍ଣ ତୁମେ ପାଇବ, ବାସ ଚାଲିବ। କେତେ କଣ ତାର ନୀତି, କୋଉଠି କଣ ହବ, କଣ ନାହିଁ, ଏଟା ସେଟା କିଛି ଆବଶ୍ୟକ ନାହିଁ, କିଛି ଆବଶ୍ୟକ ନାହିଁ। ଆଉ ବର୍ତ୍ତମାନ ପାଇଁ ଆବଶ୍ୟକ ନାହିଁ, ବର୍ତ୍ତମାନ ଯୋଉ ସମୟ ଆସିଗଲାଣି ବର୍ତ୍ତମାନ ପାଇଁ ବହୁତ ସରଳତାର ଆବଶ୍ୟକ ରହିଛି। କାହିଁକି ନା ବର୍ତ୍ତମାନ ଗୋଟେ ସ୍ୱାଭାବିକ ସଂସ୍କାର କାହାର ନାହିଁ, ଏଇଟା ଗୋଟେ ବଡ ଚ୍ୟାଲେଞ୍ଜ। ସେଥିପାଇଁ କେବଳ ତୁମକୁ ସାହାଯ୍ୟ କରିବ ଏଇ ଆଚାର୍ଯ୍ୟ ଗୁରୁ ବାକ୍ୟ, ସେଥିପାଇଁ ସେ କହିଲେ ଗୁରୁମୁଖ ପଦ୍ମ ବାକ୍ୟ, ସେଇଟା ବା ସେତିକି ବୁଦ୍ଧି, ବୁଦ୍ଧିଟାକୁ ସେଇଠି ଲଗାଅ, ଆଉ କିଛି ଦରକାର ନାହିଁ। ତୁମେ ଯାହା କୁହା ହଉ ସେଠି ବୁଦ୍ଧିଟା ଲଗାଅ, ତାହେଲେ ତୁମେ ଦେଖିବ ସକ୍ସେସ୍ ପାଇବ କି ନାହିଁ। ଆଉ ତୁମ ବୁଦ୍ଧି ଯେତେ ତୁମେ ଖର୍ଚ୍ଚ କରୁଥିବ ସେଟା ଠୋକର ଖାଉଥିବ, କାହିଁକି ତୁମର ଇତର ବାସନା ଅଛି, ଇତର ଅଭିଳାଷ କିଛି ରହିଛି, ତୁମେ କାଟିପାରିବନି। ବ୍ରଜବାସୀମାନେ ସବୁ ଚାଲିଲେ, ତେ ତୁ ବ୍ରହ୍ମ ହୃଦମ ନିତ୍ୱା ମଗ୍ନା କୃଷ୍ଣେ ନଚଦ୍ରୁ ତାହା, ସମସ୍ତେ କହିଲେ କେଡ଼େ ବୁଡ ଜଳରେ ବୁଡ। ଆଚ୍ଛା, ଏବଂ ବ୍ରହ୍ମ ହୃଦମ ବ୍ରହ୍ମେବ ହୃଦୟ ହ୍ରଦସ୍ତତ୍ର ନିମଗ୍ନସ୍ୟ ବିଶେଷ ଜ୍ଞାନ ଅଭାବାତ୍ ତଂ ବ୍ରହ୍ମ ହୃଦତେ ବ୍ରଜବାସିନମ ନିତ୍ୱା ପ୍ରାପିତ ତଦାତେ ତସ୍ମିନ୍ ମଗ୍ନା କୃଷ୍ଣ ତୁ ଉଦ୍ଧୃତ ସ୍ୱ ଅତର୍କ ଶକ୍ତିଆ ବ୍ରହ୍ମ ସାଯୁଜ୍ୟତ ବି ଉଦ୍ଧୃତା ଉତ୍ଥାପିତା। ଆଚ୍ଛା, ଏମାନେ ଯେଉଁ ଯାଇକି ବ୍ରହ୍ମ ହ୍ରଦରେ ସ୍ନାନ କଲେ, ତାଙ୍କର କଣ ଜ୍ଞାନ ଥିଲା? ଅଜ୍ଞାନ ସରଳ। କୃଷ୍ଣ ଡାକିଲେ, ଏଇ ଆସ ବ୍ରହ୍ମ ହ୍ରଦରେ ସ୍ନାନ କର, ଏଇଠି ତୁମେ ଦେଖିବ, କଣ ବ୍ରହ୍ମକୁ ଦେଖିବ, ସେ ହ୍ରଦଟା ଏଇଟା ଥିଲା, ତାପରେ ବ୍ରହ୍ମଙ୍କୁ ଦର୍ଶନ କଲେ ବୋଲି ବ୍ରହ୍ମ ହ୍ରଦ ହେଇଗଲା, ଆସି ତାଙ୍କର ସେ ଜଳରେ ପଶିଗଲେ ସ୍ନାନ କଲେ ଆଉ। ଆଚ୍ଛା କୃଷ୍ଣ ଯେତେବେଳେ ସ୍ନାନ କଲେ ସେ କଣ ଦେଖିଲେ? ବ୍ରହ୍ମ। ବ୍ରହ୍ମ ଦର୍ଶନ କଲା ମାତ୍ରେ, ଭଗବାନଙ୍କର ଶରୀର ଜ୍ୟୋତିକୁ ଦର୍ଶନ କଲା ମାତ୍ରେ ତୁମର କଣ ହେଇଯିବ? ସାଜୁଜ ମୁକ୍ତି ହେଇଯିବ। ତାକୁ ପୁଣି ଆଣିଲେ କେମିତି ଭଗବାନ? ଏଠି ସେ ଚକ୍ରଦାସୀ ଟୀକାରେ ଲେଖୁଛନ୍ତି, କୃଷ୍ଣେ ତୁ ଉଦ୍ଧୃତଃ ସ୍ୱ ଅତର୍କ ଶକ୍ତିଆ ବ୍ରହ୍ମ ସାଜୁଦ୍ୟାତ ଅପି ଉଦ୍ଧୃତଃ ତସ୍ମାତ୍ ଉତ୍ଥାପିତା। ଭଗବାନଙ୍କର ଯୋଉ ଅତର୍କ ଶକ୍ତି ରହିଛି, ତର୍କ କରି ତୁମେ କି ଜାଣିପାରିବେ? ଏ ଯୋଉ ତର୍କଟା କଣ ଓଡ଼ିଆରେ ତର୍କଟା ଆର୍ଗୁମେଣ୍ଟ ଯୋଉଟା କୁହାଯାଏ, ଲଜିକାଲ ମୁଡ୍, ଆର୍ଗୁମେଣ୍ଟ ମୁଡ୍, ଏଟା ସବୁବେଳେ କାମ କରିବେ। ଏଟା ଏଟା ସବୁଠୁ ହଉଛି ଭୟଙ୍କର କିଛି ଭକ୍ତି ଜୀବନରେ ଥାଏ, ଏ ଯୋଉ ଏ ଆର୍ଗୁଇଙ୍ଗ ମୁଡ୍, ଏଟା ସେଇଟା ସେ ପଥର ନୁହେଁ, ଏଟା ଗୋଟେ ଅତର୍କ ପଥ। ତର୍କ ତର୍କ କରିକି ଜାଣିପାରିବେ ନା ଭଗବାନଙ୍କୁ, ନା ସାଧୁଙ୍କୁ, ନା ପରମ୍ପରାକୁ, ନା ଆଚାର୍ଯ୍ୟଙ୍କୁ, କିଛି ଜାଣିପାରିବେ। ତର୍କର ବିଷୟ ନୁହେଁ, ତୁମେ ତର୍କ କରୁଛ ଗୋଟେ ଜଣଙ୍କ ଆଧାରରେ, କଣ ଆଧାରରେ, ଏଟା ଠିକ ଏଟା ଭୁଲ, ଏଇ ଏଇପରି ଚାଲିଛି ନା? ତୁମେ ଠିକ ଭୁଲ ନୁହ, ତୁମେ ଠିକ ନୁହ, ସବୁବେଳେ ମନେ ରଖିବାକୁ ପଡ଼େ ଯେ ତର୍କ କରୁଛି ସେ ଠିକ ବ୍ୟକ୍ତି କି? ସେ ଠିକ ବ୍ୟକ୍ତି ନୁହେଁ, ସେ ଗୋଟେ ଜିନିଷଟାକୁ ଧରିକି ତର୍କ କରୁଛି, ଏଇଟା କରିବା ଉଚିତ, ଏଇଟା କରିବା ଉଚିତ ନୁହେଁ, ଏଥିପାଇଁ ସେ ତର୍କ କରୁଛି। ସେ ଠିକ ନୁହେଁ, ସେ କହିଲେ ଜାଣିଛି ଏଇଟା କରିବା, ଏଇଟା କରିବା ଉଚିତ ନୁହେଁ, ସେଇଟା ସେଇ ସେଇ ଜ୍ଞାନରୁ ସେ ଆଜି ତର୍କ କରୁଛି, ସେ ସେଇ ପଏଣ୍ଟରେ ତର୍କ କରୁଛି, ସେଇ ପଏଣ୍ଟରେ ସେ ଠିକ ଅଛି, କିନ୍ତୁ ତା ଜୀବନରେ ସବୁ ପଏଣ୍ଟରେ ସେ ଠିକ ନାହିଁ। ଭବିଷ୍ୟତରେ ଭୁଲ କରିବନି କିଛି ମାନେ ନାହିଁ, ବା ପୂର୍ବରୁ ଭୁଲ ନ କରିଥିଲା ବୋଲି କିଛି ମାନେ ନାହିଁ। ସେ ଜଣେ କି କୃଷ୍ଣ ତର୍କ କରିକି ବୁଝିପାରିବେନି ନା? ଏମିତି ସେ ମହାଭାରତ ଶ୍ଳୋକ ନ ତୁ ତର୍କେଣ ଯୋଉଚର୍ଯ୍ୟ, ଏ ତର୍କ ଦ୍ୱାରା କିଛି କରିହବନି। ଅଚିନ୍ତ୍ୟ ଖଲୁ ଯେ ଭାବାର୍ଥ ନ ତର୍କେଣ ଯୋଉଚର୍ଯ୍ୟ, ଏ ଅଚିନ୍ତ୍ୟ ଜିନିଷଟା ଅଚିନ୍ତ୍ୟ ମାନେ କଣ? ଯୋଉଟାକୁ ଚିନ୍ତା ତୁମେ କରିପାରିବ ନାହିଁ ସେଟା ଅଚିନ୍ତ୍ୟ। ଅଚିନ୍ତ୍ୟ ଖଲୁ ଯେ ଭାବାର୍ଥ ନ ତର୍କେଣ ଯୋଉଚର୍ଯ୍ୟ, କିଛି ତର୍କ କିଛି କରିପାରିବନି। ବିଘ୍ନ କେମିତି ଭଗବାନ, କିଛି ତର୍କ କରିବାର ନାହିଁ। ଗୁରୁକୃଷ୍ଣ କହିଛନ୍ତି ଭଗବାନ ଆଉ ଚାଲ, କେମିତି ହେବେ କଣ ହେବେ ଏ କିଛି ନାହିଁ, ତର୍କ କରିକି ତୁମେ ବୁଝିପାରିବେନି, ଏସବୁ ଅତର୍କ ଜିନିଷ। ନାମ କେମିତି ଭଗବାନ, ଏ ଅତର୍କ ଜିନିଷ, ତୁମେ ନ ମାନ ତୋ ବୁଦ୍ଧି ଖର୍ଚ୍ଚ କଲେ ତୁମେ ଜାଣିପାରିବେନି। ବହୁତ ବୁଦ୍ଧିମାନ ହେଲେ ଜାଣିପାରିବେନି, ମୂର୍ଖ ହେଲେ ଜାଣିପାରିବେନି, କେବଳ ତୁମ ଗ୍ରହଣ ଦ୍ୱାରା ଜାଣିବ। ଏସବୁ ଅତର୍କ, ଯେତେ ଶାସ୍ତ୍ର ଆମର ଆମର ଯେତେ ଜିନିଷ ରହିଛି ସବୁ ଅତର୍କ ଜିନିଷ, ତର୍କ କରି କିଛି ପାରିବନି। କେମିତି କଣ ସେଟା ସମୟ ଆସିବ, ରିଭିଲିଂ ହବ, ନହେଲେ ତା ପୂର୍ବରୁ ତୁମେ କିଛି ବୁଝିପାରିବେନି, କେବଳ ଗ୍ରହଣ କରିକରି ଚାଲ। ଆଚ୍ଛା ବ୍ରହ୍ମ ସାହାଯ୍ୟରେ ବି ଜଳରେ ନିବେଗ୍ନ କଲେ ବ୍ରହ୍ମ ସାହାଯ୍ୟରୁ ବି ସେ ଉଦ୍ଧାର କରିପାରିବେ, ଉଦ୍ଧୃତା ଉତ୍ଥାପିତା, ଅତର୍କ ଶକ୍ତି ତାଙ୍କ କଥାରେ ଅତର୍କ ଶକ୍ତି ରହିଛି, ତର୍କ କରି ତୁମେ ବୁଝିପାରିବନି କୃଷ୍ଣ କଣ ଏଇଟା କରିପାରିବେ। ବ୍ରହ୍ମ ସାହାଯ୍ୟରେ ତ ମୁକ୍ତି ହେଇଗଲେ, ଜଣେ ମିଶିଗଲା ତ କେମିତି ଜାଣିବେ ନା? ଅତର୍କ ଶକ୍ତି ତାଙ୍କର ଅଛି। ସନ୍ତ ସସ୍ୟବ ବ୍ରହ୍ମଣା ଲୋକଂ ବୈକୁଣ୍ଠଂ ଚ ଦଦୃଶୁ ଉଦ୍ଧୃତା ତସ୍ମାତ୍ ଉତ୍ଥାପିତା ସନ୍ତ ତସ୍ୟବ ବ୍ରହ୍ମଣା ଲୋକଂ, ବ୍ରହ୍ମଣ ଲୋକଂ ବୈକୁଣ୍ଠଂ ଚ ଦଦୃଶୁ। ସେ ବ୍ରହ୍ମ ଦୁଇଟା ଜିନିଷ ଦେଖେଇଲେ, ଯେ କେବଳ ବ୍ରହ୍ମ ସାଯୁଜ୍ୟକୁ ଦେଖେଇଲେ, ଏ ବ୍ରହ୍ମ ଜ୍ୟୋତିକୁ ଦର୍ଶନ କଲେ, ଆଉ କଣ ଦର୍ଶନ କଲେ? ବୈକୁଣ୍ଠଂ, ବୈକୁଣ୍ଠକୁ ଦର୍ଶନ କରେ। ସେ ଜଳରେ ସ୍ନାନ କରିଛନ୍ତି, ସ୍ନାନ କରିକି ଉଠିଲା ବେଳକୁ ଏଠି ଦୁଇଟା ଜିନିଷକୁ ସେ ଦେଖିଲେ। ଲୋକମ ବୈକୁଣ୍ଠମ ପନେଶ୍ୟତି ହି ଗୋକୁଲମ ସ ଇତି ଦ୍ୱିତୀୟ ଉକ୍ତେ, ଦ୍ୱିତୀୟ ସ୍କନ୍ଧରେ ପ୍ରମାଣ ଦଉଛନ୍ତି ଆଣିକି ସାଙ୍ଗେ ସାଙ୍ଗେ। ଆଚ୍ଛା ଉଦ୍ଧୃତା ଏଥି ଯଥା ଅନ୍ୟ ସଂସାର ହ୍ରଦାତ ଉଦ୍ଧୃତା ସନ୍ତୋ ବ୍ରହ୍ମାନୁଭବନ୍ତି ତଥୈବ ଅମି ପ୍ରେମବନ୍ତ ଗୋପା ବ୍ରହ୍ମ ହ୍ରଦାତ ଉତ୍ଥିତ ବୈକୁଣ୍ଠ ଲୋକମ ଦର୍ଶୁଛନ୍ତି ସର୍ବସ୍ୱ ନାଶବତ୍ୟା ସାଯୁଜ୍ୟ ବିପଦମ ସକା ବୈକୁଣ୍ଠ ନିବୃତ୍ତି କରାଇ ଭାବ। ବହୁତ ସୁନ୍ଦର କଥା ଲେଖିଲି, ଗୋଟେ ବ୍ୟକ୍ତିର ସର୍ବନାଶ ହେଇଯାଉଛି, ସର୍ବନାଶ ହେଇଗଲା ପରେ କଣ ଲୋକ କୁହନ୍ତି? ମୋର ସର୍ବନାଶ ହେଇଗଲା, ଏ ଟଙ୍କା ପଇସା ଘର ପଡ଼ିଗଲେ କଣ କୁହନ୍ତି? କୁହନ୍ତିନି ଘର ପୋଡ଼ ଆଜି କୋଠା ଘର ହେଇଗଲା, ଘର ପୋଡ଼ିବ କଣ? ଛୁଆଟବେଳେ ମୁଁ ଗୋଟେ ଶୁଣିଥିଲି, ଘର ପୋଡ଼ା ଠାରୁ ବିପଦ ନାହିଁ, ଘୋଡ଼ା ଚଢା ଠାରୁ ସମ୍ପତ୍ତି ନାହିଁ। ଯେ ଘୋଡ଼ା ଚଢ଼ିଲା ତାଠୁ ସମ୍ପତ୍ତି ମାନ କିଏ ନା? ଘୋଡ଼ା ରଖିଲେ କଣ? ଗୋଟେ ଘୋଡ଼ା ବା 6 ଟଙ୍କା କିଣିଥିବ, ଦାନା 9 ଟଙ୍କା ପଳେଇବ, ଘୋଡ଼ା ଚଢିବା ଠାରୁ ସମ୍ପତ୍ତି ନାହିଁ। ଆଉ ଘରପଟୁ ବିପଦ ନାହିଁ, ଘର ଫର ପଡ଼ିଗଲେ କୁହନ୍ତି ଲୋକ ମୋର ସର୍ବନାଶ ହେଇଗଲା, ସାଯୁଜ୍ୟ ମୁକ୍ତିଟା ସର୍ବନାଶ। ଚଢ଼ୁବାଦ ଦେଖିଲେ ଯେଉଁମାନେ ବ୍ରହ୍ମବାଦୀ ମାନେ ସାଯୁଜ୍ୟ ମୁକ୍ତି ହେଲେନି, ବ୍ରଜବାସୀ ମାନଙ୍କୁ ଲାଗିଲା ଆମେ ସର୍ବନାଶ ହେଇଗଲା, କୁଆଡେ ଆଣି କୃଷ୍ଣ ଆମ ଉପରେ ହେଲେ କଣ ଜ୍ୟୋତିଟା ଖାଲି ଆଲୋକଟା ସର୍ବନାଶରୁ ଉଠେଇକି ଆଣିଲେ, କଣ ଦେଖିଲେ ନା ବୈକୁଣ୍ଠ ସୁଖ ଟିକେ, ବୈକୁଣ୍ଠ ସୁଖରେ ବି ସର୍ବନାଶ। କୃଷ୍ଣ କାହା ପାଇଁ ସେଠି ସର୍ବନାଶ, ସେଠି ଆନନ୍ଦ ଅଛି, ସେଠି ପ୍ରେମାନନ୍ଦ ନାହିଁ ବୈକୁଣ୍ଠ କୋଡି ସରି ବ୍ରହ୍ମାନନ୍ଦରେ ନାହିଁ, କିନ୍ତୁ ବୈକୁଣ୍ଠରେ କଣ ନାହିଁ ଯେ କହିବା ଆର ପରବର୍ତ୍ତୀ ଶ୍ଳୋକରେ କହି। କିନ୍ତୁ ତାଙ୍କୁ ଲାଗିଲା ଆମର ସର୍ବନାଶ ହେଇଗଲା କୋଉଠି, ସାଯୁଜ୍ୟରେ ତାଙ୍କୁ ଉଠେଇକି ଆଣିଲେ। ଏଠି କହୁଛନ୍ତି ଯଥା ସଂସାର ହ୍ରଦାତ୍ ଉଦ୍ଧୃତା ସନ୍ତ ବ୍ରହ୍ମାନୁଭବନ୍ତି, ସଂସାର ଗୋଟେ ହ୍ରଦ ନା, ଆଉ ସଂସାର ଗୋଟେ ଦଲଦଲ ଭଳିଆ, ଏଇ ଯୋଉ ସଂସାରଟା ନା କଣ ଭାବିଲୁ ନା ଭଲ ଲାଗୁଛି, କୋଉଠୁ ଭଲ ଲାଗିବ ଛାଡ଼ିଦବ ନା କଣ ସଂସାରଟା, କଣ ଦେଖ ସଂସାରଟା କଣ ଗୋଟେ ହ୍ରଦ, ସଂସାର ହ୍ରଦ ଭିତରେ ପଶିଗଲେ ଯେମିତି ଲୋକ ଯେତେ କଷ୍ଟ, ସେ କହୁଛନ୍ତି ସେଠୁ ଜାଣ ସନ୍ତ ଉଠି ଆସିଥିବ ଲୋକଟା ସନ୍ତ, ସଂସାରରୁ ଯେ ବାହାରି ଆସିଲା ତାକୁ ଯେତେ ଆନନ୍ଦ ଲାଗେ। ବ୍ରଜବାସୀ ମାନଙ୍କୁ ସାଯୁଜ୍ୟ ମୁକ୍ତି ଭିତରେ ପଳେଇ ଆସିଲେ, କହିଲେ ରକ୍ଷା ରକ୍ଷା ଘରଦ୍ୱାର ଛାଡ଼ିଦେଲେ ଲୋକ କେତେ ଆନନ୍ଦ ହୁଅନ୍ତି ନା, ବାବାଜୀ ଗୋଟେ କିଛି ଦିନ ବାବାଜୀ ହେଲା ପରେ ତାଙ୍କର ପୁଣି ପିଠା ବଳଦ ବେଳେ ଆଇଯାନ୍ତି ଭୁଲି ଯାଆନ୍ତି, ସଂସାର ଥିଲାବେଳେ ଯୋଉ ମାଟ ଖାଉଥିଲେ କଣ କଷ୍ଟ, ଅନ୍ଧାର ଦେଖା ହବ ବୁଝିପାରୁଛ ନା ନାଇଁ, ଏ ପାଣି ଫାଣି ନଥାଏ ଯେମିତି ଚାଷ କଲାବେଳେ ଲୋକ ମତେ ଅନ୍ଧାର ଦେଖା ବେଳେ ପାଣିଟା ଆଣେ, ସଂସାର ଏମିତିକା ଅନ୍ଧାର ଦେଖା ହବ ସେତେବେଳେ କୃଷ୍ଣଟା କିଏ, କିନ୍ତୁ ଏଠି ଆସି ମଠ ମନ୍ଦିର ଚାଲିଲାବେଳେ ତାର ସବୁ ସୁବିଧା ହେଇଗଲା ପୁଣି ଭୁଲିଗଲା ସଂସାର। ଏବେ ଲେଖୁଛନ୍ତି ସଂସାର ହ୍ରଦାତ୍, କେତେ ସୁନ୍ଦର ଶବ୍ଦ ଲେଖୁଛନ୍ତି, ଆଉ ଇଏ ସବୁ ଆଚାର୍ଯ୍ୟ ମାନେ ବସି ବସି ଭଗବାନଙ୍କର ନିଜ ଲୋକ ସବୁ ଲେଖିଛନ୍ତି। ଆଉ ସଂସାର ହ୍ରଦାତ୍ ଉଦ୍ଧୃତା ସନ୍ତୋ ବ୍ରହ୍ମାନୁଭବନ୍ତି, ସଂସାର ହ୍ରଦରୁ ବାହାରିଥିବା ସାଧୁ ଯେମିତି ବ୍ରହ୍ମ ଅନୁଭବ କରେ ତାକୁ ଯେତେ ସୁଖ ଲାଗେ, ତଥୈବ ଅମି ପ୍ରେମବନ୍ତ ଗୋପା, ଏଇ ପ୍ରେମବନ୍ତ ଗୋପ ମାନେ ତାଙ୍କ ଭିତରେ ପ୍ରେମ ଅଛି, ସିଏ ଏଇଠି ସାଧୁ ଯେ ଜିନିଷଟା ତାକୁ କଣ ଭଲ ଲାଗିବ, ତ ବୋଲେ ମୋର ସର୍ବନାଶ ହେଲା କୁଆଡେ କୃଷ୍ଣ ଆଣି ଉପରେ ଲେଖିଲେ ଆଲୋକ ଗୁଡାକ ଏଗୁଡା କଣ ଏଠି ଅଛି। ପ୍ରେମବନ୍ତ ଗୋପା ବ୍ରହ୍ମ ହଦାତ୍ ଉଦ୍ଧୃତା ବୈକୁଣ୍ଠ ଲୋକମ ଦଦୃଶ ଇତିହି, ବୈକୁଣ୍ଠ ଏ ଯୋଉ ବ୍ରହ୍ମରୁ ପ୍ରେମର ହାତରୁ ଉଠିଲେ, ଉଠିକି ବୈକୁଣ୍ଠକୁ ଦର୍ଶନ କଲେ, ପ୍ରେମ ହ୍ରଦ ଭିତରେ ଯେତେବେଳେ ବୁଡ଼ିଥିଲେ ସରି ବ୍ରହ୍ମର ହ୍ରଦରେ ଯେତେବେଳେ ବୁଡ଼ିଥିଲେ କଣ ଦେଖିଲେ ବ୍ରହ୍ମଙ୍କୁ, ସେଠି ଯେତେବେଳେ କଷ୍ଟ ପାଇଲେ ପ୍ରେମ ବନ୍ଧନ ସେମାନେ ତାଙ୍କୁ ଦୁଃଖ ଲାଗିଲେଣି ତାଙ୍କୁ ଉଠେଇଦେଲେ, ଉଠେଇଦେଲା ପରେ କଣ ଦେଖିଲେ ବୈକୁଣ୍ଠ ସୁଖ, ସେଠି ତାଙ୍କ ତୁଳନା କରି ଚକ୍ରପାତ କହୁଛନ୍ତି। ଦଦୃଶ ଇତି ସର୍ବସ୍ୱ ନାଶବତ୍ୟା ସାଯୁଜ୍ୟ ବିପଦ, ଆମ ଶବ୍ଦ ଇଏ କୋଉଠି ମିଳିବ, କୋଡ଼ିଏ ଶବ୍ଦ ଏଇଟା କେହି ଲୋକ ଜାଣନ୍ତିନି, ଏଗୁଡା କେହି ପଢିବେନି, ଆଜିକାଲି ପଢୁଛି କିଏ କୋଉ କଥା କାରେ, ଏଗୁଡା ଯେତେ ବାହାର ସମ୍ପ୍ରଦାୟ ଅଛନ୍ତି ସେମାନେ ପଢୁଛନ୍ତି ଚକ୍ରପାତ ଟିକା ସିଧା ଲେଖିଦେଲେ, ବ୍ରହ୍ମବାଦୀ ଆମେ ନିନ୍ଦା କରିବାନି କିନ୍ତୁ ଆମ ପାଇଁ ସେଟା କଣ, ଏ ସେ କହୁଛନ୍ତି ବୈକୁଣ୍ଠ ଲୋକ ଦଦୃଶ ଇତି ସର୍ବସ୍ୱ ନାଶବତ୍ୟା ସାଯୁଜ୍ୟ ବିପଦ, ସଂସାର ଯେଉଁ ବିପଦ ସେଠୁ ବାହାରି ଆଇଲେ ଜଣେ ଆନନ୍ଦ ପାଏ ବ୍ରହ୍ମାନନ୍ଦ ପାଏ, ଇଚ୍ଛେ ସେ କଥା କହୁଛନ୍ତି ସର୍ବସ୍ୱ ନାଶବତ୍ୟା ସର୍ବନାଶ ତୁମର ହେଇଯିବ କେଉଁଥିରେ, ଏ ସାଯୁଜ୍ୟ ବିପଦରେ, ସେ ଭକ୍ତକୁ ଭକ୍ତ କେବେ ବି ଚାହେଁ ନା, ସେଟା ଅଲଗା ମୁକ୍ତି ବି ଚାହେଁ ନା, ସାଯୁଜ୍ୟ ଟୋଟାଲ ଚାହେଁ ନା ତା, ସେ କଥା କହିଲେ ସାଯୁଜ୍ୟ ବିପଦ ସକାଶେ ବୈକୁଣ୍ଠ ନିବୃତ୍ତିକର ଇତି ଭାବ, ସାଯୁଜ୍ୟ ମୁକ୍ତି ଠାରୁ ସେ ସର୍ବନାଶ ଠାରୁ ଟିକେ ବୈକୁଣ୍ଠ ହଉଛି ଟିକେ ସୁଖକର, କାହିଁକି ଏମାନେ ପ୍ରେମବତ୍ତା କିନ୍ତୁ ଆଙ୍କର ପ୍ରେମ ଅଛି ନା, ବୈକୁଣ୍ଠର ସେଟା ନାହିଁ, ବୈକୁଣ୍ଠରେ କଣ ଅଛି, ସେଠି ଶାନ୍ତରସ ଦାସ୍ୟରସ ସଖ୍ୟରସର ଅଧା ସମ୍ଭ୍ରମ ସଖ୍ୟ, ବିଷମ୍ରତା ନାହିଁ, ଏ ଯେମିତି ସୁଦାମା ସବୁବେଳେ ଗେଲ ହୁଅନ୍ତି କାନ୍ଧରେ ଚଢ଼ନ୍ତି ଛଡ଼େଇ ଖାଆନ୍ତି, ବିଷ୍ଣୁଙ୍କର ସେମିତି କେହିଠି ନାହାନ୍ତି, ସେନେ ବିଷ୍ଣୁ ହସା ହସି ବିଷ୍ଣୁଙ୍କର ହସପଟ କୋଉଠି ଦେଖିବନି, ବିଷ୍ଣୁଙ୍କର ହସପଟ କୋଉଠି ମୁଁ ଦେଖିପାରିବ, ଲକ୍ଷ୍ମୀ କୋଉଠି ହସୁଛନ୍ତି ନାରାୟଣ କୋଉଠି ହସୁଛନ୍ତି, ସବୁ ସମ୍ଭ୍ରମ ସବୁବେଳେ ଚୁପଚାପ ପୁରା, ମ୍ୟାନେଜିଂ ଆଉ ଅଫିସର ଯେମିତି ଦେଖୁଛ ତୁମେ ପାସପୋର୍ଟ ଅଫିସର ସେ କଣ ଦେଖିବ, ତାର ଚେକିଂ ଖାଲି ଚାଲିଛି ସେ ଅନେଇଥିବ, ସେ ପୋଲିସ କୋଉଠି ହସିବା ଫଟୋ ପୋଲିସର ଦେଖିଛ, ଟ୍ରାଫିକ ପୋଲିସ ଗୋଟେ ହସୁଛି ଦେଖୁଛ, ତା ନାହିଁ ମ୍ୟାନେଜ କାମ କରୁଛନ୍ତି, ଆଉ ତା ଘରୁ ଗଲେ ସେ ହସିବ, ବୈକୁଣ୍ଠର ସେସବୁ ନାହିଁ, ଆଉ ସେଠି ଏଠି ପ୍ରେମ ଜିନିଷଟା ଏଠି ଆନନ୍ଦ ହସ ଖୁସି ଆନନ୍ଦ କୃଷ୍ଣଙ୍କର ସେବା, ସେଠି ଦେଖିଲା ବେଳକୁ ଲକ୍ଷ୍ମୀ ନାରାୟଣ ସେଠି ତ ଇଏ ପର୍ଯ୍ୟନ୍ତ ଅଛି, ଆଉ ସମ୍ଭ୍ରମ ସଖ୍ୟ ଆଉ କୋଉଠି ଅଛି କି, ବାତ୍ସଲ୍ୟ ଅଛି ନା ମାଧୁର୍ଯ୍ୟ ଅଛି କିଛି ନାହିଁ, ସେଠି କଣ ଜନ୍ମଲୀଳା ଅଛି ବାତ୍ସଲ୍ୟ ଅଛି ନା ନାରାୟଣଙ୍କର ପିତାମାତା କିଏ ଅଛନ୍ତି, ଇଏ ବ୍ରଜବାସୀ ମାନଙ୍କୁ ବ୍ରହ୍ମ ସୁଖଟା ସର୍ବନାଶ ଲାଗିଲା, ସାଯୁଜ୍ୟ ଏଟା ସର୍ବନାଶ ବିପଦ, ତାଠୁ ଟିକେ ଏଟା କୋଉଟା ଟିକେ ଆଶ୍ୱସ୍ତି ପାଇଲେ କୋଉଟା ଦେଖିକି ବୈକୁଣ୍ଠ, କିନ୍ତୁ ବୈକୁଣ୍ଠ ଦେଖି ହାଏ ହାଏ କଲେ ଚକ୍ରପତି କହୁଛନ୍ତି ଏସବୁ ଭାବ ସବୁ ରଚନା କରୁଛନ୍ତି ନା ଭାଗବତରେ, ବୈକୁଣ୍ଠ ଯାଇ ତାକୁ ଭଲ ଲାଗିଲାନି ଏଠି କହିବେ। ପ୍ରେମ ରହିତାତ୍ ବ୍ରହ୍ମା ସୁଖାନୁଭାବାତ୍ ପ୍ରେମ ସହିତ ବୈକୁଣ୍ଠ ସୁଖାନୁଭବ ଶ୍ରେଷ୍ଠ, ଚକ୍ରପତି ଲେଖିଛନ୍ତି ଟିକାରେ। ପ୍ରେମ ରହିତ ଏ ବ୍ରହ୍ମ ସୁଖ ଅନୁଭବ ଠାରୁ, ବ୍ରହ୍ମରେ କେବଳ ପ୍ରେମ ଅନୁଭବ ନାହିଁ କେବଳ ସୁଖ ଟିକେ ଅନୁଭବ ଅଛି, ପ୍ରେମ ରହିତ ବ୍ରହ୍ମ ସୁଖ ଅନୁଭବ ଠାରୁ ପ୍ରେମ ସହିତ ବୈକୁଣ୍ଠ ସୁଖ ଅନୁଭବ ଶ୍ରେଷ୍ଠ। ପ୍ରେମ ଟିକେ ଅଛି ବୈକୁଣ୍ଠରେ, ତେ ଅପି ପ୍ରେମମୟ ବୈ ଗୋଲୋକ ସୁଖାନୁଭବ ଶ୍ରେଷ୍ଠ ଇତି ସିଦ୍ଧାନ୍ତ ଜ୍ଞାପିତମ। ଏଠି ଗୋଟେ ସିଦ୍ଧାନ୍ତ ସେ ଦେଲେ ଚକ୍ରପତି, ସିଦ୍ଧାନ୍ତ ଆଣିଲେ ଏ ପ୍ରେମହୀନ ସାଯୁଜ୍ୟ ପୁରା ବ୍ରହ୍ମ ସୁଖ ଠାରୁ ଲେଖିଲେ ପ୍ରେମ ଲଗେଇନାହାନ୍ତି କଣ ଲଗେଇଛନ୍ତି, ହଁ ପ୍ରେମ, ପ୍ରେମ ରହିତ, ପ୍ରେମ ରହିତ ବ୍ରହ୍ମ ସୁଖ ଠାରୁ ପ୍ରେମ ସହିତ ବୈକୁଣ୍ଠ ସୁଖ ଅନୁଭବ ହେଉଛି ଶ୍ରେଷ୍ଠ। କିନ୍ତୁ ତା ଅପେକ୍ଷା ପ୍ରେମମୟ ଗୋକୁଳ, ପ୍ରେମ ସହିତ ଏଠି କହିଲେ, ଏଠି କହିଲେ ପ୍ରେମ ଗୋଟେ ହେଲା ପ୍ରେମ ରହିତ, ପ୍ରେମ ସହିତ ଗୋଟେ ପ୍ରେମମୟ, ପ୍ରେମମୟ ଗୋକୁଳ ସୁଖାନୁଭବ ଶ୍ରେଷ୍ଠ ଇତି ସିଦ୍ଧାନ୍ତ ଜ୍ଞାପିତ। ଏ ସିଦ୍ଧାନ୍ତଟା ଏଠି ଦିଆ, ଏଠି ସିଦ୍ଧାନ୍ତଟା ହଉଛି ଭଗବାନ କାହିଁକି ନେଇଥିଲେ ବ୍ରହ୍ମ ସୁଖ ଦର୍ଶନ କରିବା ପାଇଁ, ବ୍ରହ୍ମ ଆଉ ବ୍ରହ୍ମଲୋକ ଆଉ ବୈକୁଣ୍ଠ ଏଇଥିପାଇଁ, ପ୍ରେମ ରହିତ ବ୍ରହ୍ମାନୁଭବ ସୁଖ, ପ୍ରେମ ସହିତ ବୈକୁଣ୍ଠ ସୁଖାନୁଭବ, ତାଠାରୁ ଶ୍ରେଷ୍ଠ ହେଲା ପ୍ରେମମୟ ଗୋକୁଳ। ଯତ୍ର ବୈକୁଣ୍ଠ, ଯତ୍ର ବୈକୁଣ୍ଠେ ପୁରା ଅକ୍ରୁର ଅଧ୍ୟଗାତ ଗତବାନ ସ୍ୱ ଇଷ୍ଟଦେବ ଦୃଷ୍ଟମାନ ଥିବା ସୁଖ ପରୀକ୍ଷିତ ସମ୍ବାଦେ ପ୍ରାକ୍ତନତ୍ଵ ଅଭୂତ ଇତି ନିର୍ଦ୍ଦେଶ। ଏଇଟାକୁ ଅତୀତ କାଳ କଥା କହିଛନ୍ତି, କାରଣ ଇଏ କେଉଁ ଅଧ୍ୟାୟ ଆସିଲାଣି, 28 ଅଧ୍ୟାୟ ଆସିଲାଣି, ଅକ୍ରୁର ସମ୍ବାଦ ଆସିନି, ଅକ୍ରୁର ସମ୍ବାଦ ଆଗକୁ ଆସିବ, ଇଏ ଅତୀତ କେମିତି ଲଗାଇଦେଲେ ଚକ୍ରପତି ଧରିଦେଲେ ସାଙ୍ଗେ ସାଙ୍ଗେ, ସେ ଆମେ ସିନା ବ୍ୟାକରଣ ଫ୍ୟାକରଣ କି ଜାଣିନେ, ସେ ଧରିଦେଲେ ଏ ଶବ୍ଦକୁ ଧରିଲେ। ଯତ୍ର ଅକ୍ରୁର ଅଧ୍ୟଗାତ ପୁରା ପୂର୍ବରୁ, ପୁରା ଶବ୍ଦକୁ ଧରିଲେ ପୂର୍ବରୁ ଯେଉଁଠି ଅକ୍ରୁର ବ୍ରହ୍ମକୁ ଦର୍ଶନ କରିଥିଲେ, କେମିତି 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 କହିଲେ, ବର୍ତ୍ତମାନ ଏ ପ୍ରସଙ୍ଗ ଆସିନି, କେମିତି କହିଲେ, ଚକ୍ରପତି ସିଦ୍ଧାନ୍ତ ଦେଲେ ଏଇରୂପ ସୁଖ ପରିକ୍ଷିତଙ୍କର ସମ୍ବାଦ ପ୍ରାକ୍ତନ ହେତୁ ଅକ୍ରୁର ଦର୍ଶନ କରିଥିଲେ ଏଇରୂପ ଅତୀତ ନିର୍ଦ୍ଦେଶ। ସୁଖ ପରିକ୍ଷିତଙ୍କର ସମ୍ବାଦଟା ପ୍ରାକ୍ତନତ୍ଵ ହେତୁ, ସୁଖଦେବ ଯୋଉ ପରିକ୍ଷିତଙ୍କୁ କହୁଛନ୍ତି ଏଟା କୃଷ୍ଣଲୀଳା କଣ ସରିଯାଇଛନ୍ତି ନା, ସେଥିପାଇଁ ସେ କହୁଛନ୍ତି କେଉଁଠି ବର୍ତ୍ତମାନ କାଳ ଲାଗିଛି, କେଉଁଠି ସବୁ ବ୍ୟାକରଣ କଥା ସେ ସବୁ ସ୍ପଷ୍ଟ କରି ଲେଖିଦେଇଛନ୍ତି। ତେଣୁ ଏଇ ପ୍ରେମମୟ ଗୋକୁଳର ବା ବ୍ରଜର ସ୍ମାରେ କାଲି କେତେ କଥା କହିବେ, ବୈକୁଣ୍ଠର ସୁକୁଡ଼ା କାହିଁକି ବ୍ରଜବାସୀମାନଙ୍କୁ ଭଲ ଲାଗିଲା, ଭାଗବତ ଚକ୍ରପତି ଟିକେ ନ ପଡ଼ିଲେ କେହି କେବେ ରସ ପାଇପାରିବେନି, ଭାଗବତର ରସ କେବେ କେହି ପାରିବେନି, କାରଣ ସେ ହେଉଛନ୍ତି ପୁରା ସେ ରାଧାରାଣୀ ଦର୍ଶନ କରୁଛନ୍ତି ବିଶ୍ୱନାଥ ଚକ୍ର ଠାକୁର, ତାଙ୍କର କୃପା ଶିଖୁଛନ୍ତି ବଳଦେବ ବିଦ୍ୟାଭୂଷଣ ଯେ ଆଜି ଗୌଡ଼ ସିଦ୍ଧାନ୍ତକୁ ରଖିଲେ, ତାଙ୍କର ବେଦାନ୍ତ ଭାଷ୍ୟ ସବୁ ତାଙ୍କର କୃପା ନା, ତାଙ୍କର ଶିକ୍ଷା ଶିଷ୍ୟ ସିଏ ସବୁ କୃପାକୁ ଢାଳିଦେଲେ, ଆଉ ବଳଦେବ ବିଦ୍ୟାଭୂଷଣ ଅଲଗା ସମ୍ପ୍ରଦାୟରେ ଥିଲେ ନା, ଆଉ ସେ ବିଶ୍ୱନାଥ ଚକ୍ର ଠାକୁରଙ୍କର ପ୍ରେମକୁ ଦେଖିକି ବଦଳିଗଲେ, ଆରେ ଏମିତିକା ସାଧୁ ଅଛନ୍ତି, ଏମିତିକା ପ୍ରେମିକ ଅଛନ୍ତି ବିଶ୍ୱନାଥ ଚକ୍ର ଠାକୁରଙ୍କର ଭାବରେ ସେ, କାରଣ ପୁରା ଭକ୍ତିରେ ପୁରା ଡୁବି ଯାଇଛନ୍ତି ସେ, ତାଙ୍କ ପୁରା ଭକ୍ତି ପରା, ଆଉ ସ୍ୱତନ୍ତ୍ର ରାଧାରାଣୀଙ୍କର କୃପାପ୍ରାପ୍ତ ସେ ଲେଖିବେ କାହିଁକି ବୈକୁଣ୍ଠରେ, ତାଙ୍କ ଟିକାରେ ଲେଖିବେ କାହିଁକି ବୈକୁଣ୍ଠରେ ତାଙ୍କୁ ସୁଖ ମିଳିଲାନି, କାହାକୁ ବ୍ରଜବାସୀ, ଏ ପରବର୍ତ୍ତୀ ଶ୍ଳୋକରେ ଆସିବ, ନନ୍ଦଦୟ ସ୍ତୁତଂ ଦୃଷ୍ଟ୍ୱା ପରମାନନ୍ଦ ନିବୃତା କୃଷ୍ଣଞ୍ଜ ତତ୍ର ଛନ୍ଦୋ ବିସ୍ତୁୟମାନ ସୁବିସ୍ମିତା, ଏଇ ଶ୍ଳୋକ ଲେଖିବେ। ତାର ଅନୁବାଦ ହଉଛି, ନନ୍ଦାଦି ଗୋପଗଣ ସେଠାରେ ଦେଖିବାକୁ ପାଇଲେ ଯେ ମୂର୍ତ୍ତିମାନ ବେଦ ସକଳ ଶ୍ରୀକୃଷ୍ଣଙ୍କୁ ସ୍ତୁତି କରୁଛି, ମାନେ ସେଠି ନନ୍ଦ ମହାରାଜ ଏକୁଟିଆ ଦେଖିଥିଲେ କେଉଁଠି ବରୁଣ ଆଳରେ, ଏଠି ସମସ୍ତ ବ୍ରଜବାସୀ ମାନେ ଦେଖୁଛନ୍ତି, ସମସ୍ତେ ନନ୍ଦରଙ୍ଗ ସହିତ ସବୁ ବ୍ରଜବାସୀ ମାନେ ଦେଖୁଛନ୍ତି, ବେଦାଦି ସକଳ ସ୍ତୁତି କରୁଛନ୍ତି, ସେଠି କିଏ ସ୍ତୁତି କରୁଥିଲେ, ବରୁଣ କେବଳ ସ୍ତୁତି କରୁଥିଲେ, ଏଠି ବେଦ ମାନେ ମୂର୍ତ୍ତିମନ୍ତ ହେଇଛନ୍ତି, ଶ୍ୟାମ ଯଦୁ ଅଥର୍ବ ସବୁ ବେଦ ମାନେ ସବୁ ମୂର୍ତ୍ତିମନ୍ତ ହେଇକି, ଆଉ ସକଳ ବେଦ ସକଳ ମାନେ ଯେତେ ଉପନିଷଦ ତାର ଦେବତା ମାନେ ସମସ୍ତେ ମୂର୍ତ୍ତିମନ୍ତ ହେଇକି ସ୍ତୁତି କରୁଛନ୍ତି, ସମସ୍ତେ ଦେଖିଲେ ତଦର୍ଶନେ ତାଙ୍କର ଅତିଶୟ ବିସ୍ମିତ ଏବଂ ପରମାନନ୍ଦ ନିବୃତ ଚିତ୍ତ ହୋଇଥିଲେ। ସେମାନେ ସବୁ ବିସ୍ମିତ ହୋଇଗଲେ ଏବଂ ଆନନ୍ଦରେ ପୁରା ତାଙ୍କ ଚିତ୍ତ ଉତ୍ଫୁଲ୍ଲିତ ହୋଇଗଲା। ଏଇଠି ଏଇ ଟୀକା କାଳିକି ଆମେ ପଢିବା, ବହୁତ ବଡ ଟୀକା, ସୁନ୍ଦର ରଚକ ପଦ ଲେଖିଛନ୍ତି। କାହିଁକି ନନ୍ଦ ମହାରାଜ ବ୍ରଜବାସୀ ମାନେ ଏଠି କୁହାଗଲା ନା ବୈକୁଣ୍ଠ ସୁଖ ସହିତ ସେଠି ବ୍ରହ୍ମ ସୁଖାନୁଭବ ରହିତ, ପ୍ରେମ ସୁଖ ରହିତ, ଏଠି ପ୍ରେମ ସୁଖ ସହିତ, ଏଟା ପ୍ରେମମୟ ଗୋକୁଳ। ଏଟା କାହିଁ କହିଲେ ସେ ଦେଖେ ଇଏ କହିବା, ଆରେ ଆରେ ଆମର ଏଠି କଣ ଲାଭ ଅଛି, କୃଷ୍ଣ କଣ ଆମକୁ ଆସୁନି ଆମକୁ ଆଲିଙ୍ଗନ କରିବା ନେଇକି, ବୈକୁଣ୍ଠ ସୁଖ ନା ବୈକୁଣ୍ଠରେ କଣ ମର୍ଯ୍ୟାଦା, କୃଷ୍ଣ କଣ ଆମକୁ ଚାହୁଁନି, କୃଷ୍ଣ କଣ ଆମକୁ ଆଲିଙ୍ଗନ କରିବାକୁ ଆସୁନି। ସବୁ ବ୍ରଜ ସେ ନେଇ ଭାବି କହ ଆମର ଦରକାର ନାହିଁ, ଏଟା ଚାର 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 ଆମ ବ୍ରଜ ଭଲ, ଆମର ଏ ଦରକାର ନାହିଁ, ଭାବ ଦରକାର ନାହିଁ। କୃଷ୍ଣ ଏଇଟା ହିଁ ଚାହୁଁଥିଲେ, କୃଷ୍ଣ ଏହା ହିଁ ଚାହୁଁଥିଲେ ଜଣେଇବା ପାଇଁ ବ୍ରଜର ସୁଖ ହଉଛି ଶ୍ରେଷ୍ଠ ବୋଲି। ଆଉ ଆମମାନଙ୍କୁ ବିଶେଷ କରିକି ଯେଉଁମାନେ କୃଷ୍ଣଙ୍କ ଆରାଧନା ବ୍ରଜେନ୍ଦ୍ର ନନ୍ଦନକୁ ପୂଜା କରୁଛନ୍ତି, ସେବା କରୁଛନ୍ତି, ଯେଉଁମାନେ ମହାପ୍ରଭୁଙ୍କ ଭାବଧାରାରେ ଆସିଛନ୍ତି, ସେମାନେ କେବଳ ଏଇ ଗୋଟିଏ ରସ ଏକ ରସରେ ରହିବେ। ଏସବୁ ଲୋକାନୁମତ ବିଭିନ୍ନ କଥା ଶୁଣିକି କେବଳ ଭାବକୁ ପରିବର୍ତ୍ତନ କରିବା ଉଚିତ ନୁହେଁ, ଆମର ଭାବଟାକୁ ସବୁବେଳେ ସ୍ଥିର ରଖିବା ଉଚିତ। ମହାପ୍ରଭୁ ଯେଉଁ ଶିକ୍ଷା ଦେଇଛନ୍ତି, ଭାଗବତର ଯେଉଁ ଶିକ୍ଷା ରହିଛି, ସେ ଭାବରେ ହିଁ ଭଜନ କରିବା ଦରକାର। ସେ ରାଧିକେ ସେ କୃଷ୍ଣ, ଗୋକୁଳେ ସେ କୃଷ୍ଣ, ବାସ୍ ଏତିକି। ଆଉ ରାଧାରାଣୀଙ୍କର ଯେଉଁ ଭାବ, ବ୍ରଜବସୀ ମାନଙ୍କର ଯେଉଁ, ବ୍ରଜଗୋପୀ ମାନଙ୍କର ଯେଉଁ ଭାବ, ସେ ଭାବରେ ଆମର ସେବା, ସେ ଭାବରେ ଆମର ଭଜନ। ଯେହେତୁ ଆମେ ବିଧି ସ୍ତରରେ ଅଛେ, ଯେହେତୁ ସ୍ୱାଭାବିକ ଗୋଟେ ରୁଚି ନାହିଁ, ତାକୁ ବିଧି ଗୁଡାକ ସବୁ ଦିଆଯାଇଛି। କିନ୍ତୁ ବିଧିର ଅନ୍ତିମ ଲକ୍ଷ୍ୟ କ'ଣ, ବିଧିଟାକୁ ଜଣେ ଠିକ୍ ଠିକ୍ ଭାବରେ ପାଳନ କଲା ପରେ ବିଧି ଭକ୍ତି ଦ୍ୱାରା ତାର ରୁଚିଟା ଆସିବ। ସେ ଠିକ୍ ଭାବରେ ନିରପରାଧ ନାମ କଲେ, ସବୁ କଲେ, ନାମ ପ୍ରଭୁ ତାକୁ ଦେବେ, ସେ ରୁଚିଟା ତାର ହୃଦୟରେ ଭାବ ଆସିବ। ସେ ଗୋପୀ ଭାବ ବା ଗୋପୀମାନେ ଯେଭଳି ସେବା କରନ୍ତି, ଗୋପୀ ଭାବର ସାମୃତ କଲ୍ଲୋଳ ମଗ୍ନ ମୁହୁ କହୁଛ। ହରେ କୃଷ୍ଣ, ଜୟ ଗ୍ରନ୍ଥରାଶ ଭାଗବତ ମୁଖୀ, ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଏ ଗୌର ପ୍ରମାଣ।